वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 64 अध्याय श्लोक 33 नाहं हलाहलं मन्ये नाहं हलाहलं मन्ये विसंजस्य प्रतिक्रिया विसंजस्य प्रतिक्रिया ब्रह्मस्वं हि विसंप्रोक्तम् ब्रह्मस्वं हि विसंप्रोक्तम् नास्य प्रतिविधिर्भुवि नास्य प्रतिविधिर्भुवि नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिविधिर्भुवि
देखी पड़ पागल ठिया
नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिर्विधिर्भुवि नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिविधिर्भुवि ब्रह्मस्वं हि विसंप्रोक्तम् नास्य प्रतिविधिर्भुवि नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिविधिर्भुवि नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिर्विधिर्भुवि नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिर्विधिर्भुवि नाहं हलाहलं मन्ये विसंजस्य प्रतिक्रिया ब्रह्मस्वं हि विसंप्रोक्तम् नास्य प्रतिर्विधिर्भुवि श्लोकर अनुवाद हलाहल को मु प्रकृत विषय बोली मन करे नहीं कारण यार प्रतिविधान रही किंतु कौन सी ब्राह्मण संपद अपहृत हेले ताकू वास्तविक विष कह जाए कारण जगत रे यार कौन सी प्रतिविधान नहीं श्लोक भावार्थ कह ब्राह्मण संपत्ति को उपभोग करने को इच्छा कर जे ता आत्मसात करे प्रकृत पक्षे से अत्यंत मारात्मक विष ग्रहण करे हरे कृष्ण अवस्थ भक्त सज्जनबृंद मातृवृंद आपण मन को आम भागवत कथा को स्वागत जना जा तेणु ये जो रही द्वारकार लीला चलती नृग राजा जीवन रु आमको ये शिक्षा भगवान प्रदान कर स्वयं भगवान कहती एक तेणु आमर सौभाग्य आम भगवान कथा श्रवण करे अवश्य भागवत हो भगवान विषय कह जा ଏବଂ ଭକ୍ତମାନଙ୍କ ବିଷୟରେ କୁହାଯାଉଛି, କିନ୍ତୁ ଭଗବାନ ଏଠି ସିଧାସଳଖ କହୁଛନ୍ତି। ଯେମିତି ଭଗବତ ଗୀତାରେ ଭଗବାନ କହିଲେ, ଅର୍ଜୁନକୁ କହିଲେ, ସେ ଭଗବତ ଗୀତା। ତେଣୁ ଇଏ ମଧ୍ୟ ସେହିଭଳି ଭାବରେ ଭଗବତ ଗୀତା, ଇଏ ଭଗବାନଙ୍କ ମୁଖ ନିଃସୃତ ବାଣୀ, ଭଗବାନ କଥା କହୁଛନ୍ତି। ଭଗବାନ ଭଗବତ ଗୀତା ଦଶମ ଅଧ୍ୟାୟରେ କହିଲେ, ମୁଁ ତୁମକୁ ଏ ଯେଉଁ ଜ୍ଞାନ ରହିଛି, ଭୂୟ ଏବ ମହାବାହୋ ଶୃଣୁମେ ପରମଂ ବଚ। ଭଗବାନ ବଚନ ହେଉଛି ବହୁତ ଉନ୍ନତ କଥା, ଭଗବାନ ପରମ ଶ୍ରେଷ୍ଠ କଥା ଭଗବାନଙ୍କ ବଚନ। ଭଗବାନ କହୁଛନ୍ତି କ'ଣ, ଭୂୟ ଏବ ମହାବାହୋ, ଆଉ ଥରେ ପୁଣି କହୁଛନ୍ତି, କାରଣ ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ସବୁଠାରୁ ଗୃହ୍ୟତମ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବତ ଗୀତାରେ ତିନି ପ୍ରକାର ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନ, ଗୋଟେ ହେଉଛି ଗୃହ୍ୟ, ଗୋଟେ ହେଉଛି ଗୃହ୍ୟତର, ଆଉ ଗୋଟେ ହେଉଛି ଗୃହ୍ୟତମ। ତେଣୁ ନବମ ଅଧ୍ୟାୟରେ ଭଗବାନ ଗୃହ୍ୟତମ ଜ୍ଞାନ ବିଷୟରେ କହିଲେ, ତେଣୁ ପୁଣି କହୁଛନ୍ତି ଭୂୟ ଏବେ, ପୁଣି ଆଉ ଥରେ ମୁଁ ତୁମକୁ କହିବି, ଭୂୟ ଏବେ ମହାବାହୋ ଶୃଣୁମେ ପରମଂ ବଚ। ଆଉ ଥରେ କାହିଁକି କହିବେ ନା, ଯତେ ହଂ ପ୍ରିୟ ମାଣାୟାମ, ତୁମେ ମୋର ଅତ୍ୟନ୍ତ ପ୍ରିୟ, ତେଣୁ ବକ୍ଷ୍ୟାମି ତ ହିତ କାମୟା, ତେଣୁ ତୁମର ମଙ୍ଗଳ ପାଇଁ ମୁଁ କହୁଛି। ତେଣୁ ଆମର ମଙ୍ଗଳ ପାଇଁ ଭଗବାନ ଏସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ଭଗବାନ କିଛି ଆବଶ୍ୟକତା ନାହିଁ, ଆଜିକାଲି ଯୁଗରେ ଯେଉଁ ଆମେ ଦେଖିବା, ଯିଏ ଟିଚର ଅଛନ୍ତି, ସିଏ ଲେକ୍ଚର ଅଛନ୍ତି, ଲେକ୍ଚର ଦେଉଛନ୍ତି, ମାସକୁ ମାସ ଏତିକି ଟଙ୍କା ଦରକାର ତାଙ୍କର, ସେ ଟଙ୍କା ନେଲେ ସିଏ ଲେକ୍ଚର ହେବେ। କିନ୍ତୁ ଭଗବାନ ଯେଉଁ ଲେକ୍ଚର ଦେଉଛନ୍ତି, ତା ପାଇଁ ସିଏ କିଛି ମାଗୁନାହାନ୍ତି, ମୋତେ ଏତିକି ପଇସା ଦିଅ, ଭଗବାନ ଫ୍ରିରେ ପ୍ରଦାନ କରୁଛନ୍ତି, ସମସ୍ତଙ୍କୁ ପ୍ରଦାନ କରୁଛନ୍ତି। ଗୃହ ଜ୍ଞାନ, ଗୃହତର ଜ୍ଞାନ, ଗୃହତମ ଜ୍ଞାନ, ଯାହାକି ଭୌତିକ ଜଗତରେ ଆଭେଲେବୁଲ୍ ନୁହଁ, ଏ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି ଭୌତିକ ଜଗତରେ ସେ ଜ୍ଞାନ ନାହିଁ, ତେଣୁ ଭଗବାନ ଏ ଜ୍ଞାନ ପ୍ରଦାନ କରୁଛନ୍ତି। ଆମର ଅତ୍ୟନ୍ତ ପ୍ରିୟ ସିଏ, ଆମର କେମିତି ମଙ୍ଗଳ ହେବ ସେଥିପାଇଁ ସେ କହୁଛନ୍ତି। ତେଣୁ ଏଇ ଯେଉଁ ଲୀଳାଟି କରୁଛନ୍ତି ନୃଗ ରାଜାଙ୍କ ମାଧ୍ୟମରେ, ଏଇ ଯେଉଁ ଲୀଳାଟି ହେଲା, ଏଇ ଯେଉଁ ଶିକ୍ଷା ଆମେ ଗତକାଲି କହିଥିଲେ, ବିଶେଷ ଭାବରେ ରାଜାମାନଙ୍କୁ ଏ ଜ୍ଞାନ ପ୍ରଦାନ କରାଯାଉଛି ଯାଦବମାନଙ୍କ ମାଧ୍ୟମରେ। ଯାଦବମାନଙ୍କୁ ଲକ୍ଷ୍ୟ କରି ଭଗବାନ ଏ ଜ୍ଞାନ ସମସ୍ତ ରାଜାମାନଙ୍କୁ କହୁଛନ୍ତି। ରାଜା ଯିଏ ହେବେ ତାଙ୍କ ପାଖରେ ବହୁତ ଦାୟିତ୍ୱ ରହିଛି, ସେ ଲିଡ଼ର ରାଜା ଏବଂ ନେତା, ଯିଏ ନେତା ମଧ୍ୟ, ନେତାମାନେ ମଧ୍ୟ ଯିଏ ଯେଉଁ ଲେବୁଲ୍ରେ ଅଛନ୍ତି, ତାଙ୍କ ନେତାମାନଙ୍କ ପାଇଁ ଏଇ ଏଇ ଶିକ୍ଷାଟା ପ୍ରଦାନ କରିଛନ୍ତି। ନେତା ଯଦି ଜାଣିବେ, ଏଇସବୁ ଜ୍ଞାନ ପ୍ରାପ୍ତ ହେବେ, ତାଙ୍କ ଅଧୀନରେ ଯେଉଁମାନେ ରହିଛନ୍ତି ସେମାନେ ସେହିଭଳି ଭାବେ ନେତାଙ୍କର କାର୍ଯ୍ୟ ଅନୁସାରେ କାର୍ଯ୍ୟ କରିବେ। ଭଗବତ ଗୀତା ତୃତୀୟ ଅଧ୍ୟାୟ ଏକୋଇଶ ଅଧ୍ୟାୟରେ ଭଗବାନ କହିଛନ୍ତି, ଯତ୍ ଯତ୍ ଆଚରିତ ଶ୍ରେଷ୍ଠ ତତ୍ ଏବେ ତରୋଜନ, ସଯତ୍ ପ୍ରମାଣ କୁରୁତି ଲୋକ ସଦନୁ ବର୍ତ୍ତତେ। ଯେଉଁମାନେ ଶ୍ରେଷ୍ଠ ସ୍ଥାନରେ ଅଛନ୍ତି, ସେମାନେ ଯାହା କରିବେ ଅନ୍ୟମାନେ ତାକୁ ଗ୍ରହଣ କରିବେ, ଫଲୋ କରିବେ। ଯତ୍ ଯତ୍ ଆଚରିତ ଶ୍ରେଷ୍ଠ ତତ୍ ଏବେ ତରୋଜନ, ଇତର ବ୍ୟକ୍ତିମାନେ ସେଇଟା ଅନୁସାରେ କାର୍ଯ୍ୟ କରିବେ, ସେଇଭଳି ଭାବରେ ଆଚରଣ କରିବେ। ସହଜତ ପ୍ରମାଣ କରୁତେ ଲୋକ ସ୍ତଦନ ବର୍ତ୍ତତେ, ସେ ଯେଉଁ ପ୍ରମାଣ ପ୍ରଦାନ କରିବେ ସେଇଟାକୁ ଲୋକମାନେ ସେଇଟାକୁ ଗ୍ରହଣ କରିବେ। ଆମର ଯେମିତି ବୈଜ୍ଞାନିକମାନେ ଯାହା କହୁଛନ୍ତି ସମସ୍ତେ ସେଇଟା ଗ୍ରହଣ କରୁଛନ୍ତି। ତେଣୁ ଭଗବାନ ବୈଜ୍ଞାନିକମାନେ କହୁଛନ୍ତି ଭଗବାନ ନାହାନ୍ତି, ସାଧାରଣ ଲୋକମାନେ ସେଇଟା କହୁଛନ୍ତି, ବୈଜ୍ଞାନିକମାନେ କହୁଛନ୍ତି ଭଗବାନ ନାହାନ୍ତି ଆଉ ଭଗବାନ ନଥିବେ, କାରଣ ବୈଜ୍ଞାନିକମାନେ ଗୋଟେ ନେତା, ବହୁତ ଉନ୍ନତ ସ୍ତରରେ ଅଛନ୍ତି ସେମାନେ, ସେ ଯାହା କହିବେ, ନ୍ୟୁଜ୍ ପେପର୍, ନ୍ୟୁଜ୍ ପେପର୍ ଯାହା ବାହାରିବ ତାକୁ ଗ୍ରହଣ କରିବା। କିନ୍ତୁ ନ୍ୟୁଜ୍ ପେପର୍ରେ ପୁଣି ଇଏ ହେଉଛି କ'ଣ, କରେକ୍ସନ୍ ଆସୁଛି, ଏଇଟା ଭୁଲରେ ପ୍ରକାଶିତ ହୋଇଯାଇଥିଲା, ଏଇଟା ବର୍ତ୍ତମାନ କରାହେଉଛି, ମାନେ ଠିକ୍ ଭାବରେ କୁହାଯାଉଛି, ବର୍ତ୍ତମାନ ପ୍ରକାଶିତ କରାଯାଉଛି, ତା'ର ସେ ଭୁଲ ରହିଛି, ବୈଜ୍ଞାନିକମାନଙ୍କ ମଧ୍ୟ ଭୁଲ ରହିଛି, ପରିବର୍ତ୍ତନ ହେଉଛି, ତାଙ୍କର ଯେଉଁ ପୁରୁଣା ଥିଓରି ଥିଲା ଯେଉଁ ପରିବର୍ତ୍ତନ ହେଉଛି। ତେଣୁ ସମସ୍ତ ବଦ୍ଧ ଜୀବମାନେ କହିଲେ ତାଙ୍କର ପରିବର୍ତ୍ତନ ହେବ, ଯେଉଁମାନେ ମୁକ୍ତ ଜୀବ ତାଙ୍କର କିଛି ପରିବର୍ତ୍ତନ ନାହିଁ। ସେଥିପାଇଁ ଏ ଗ୍ରନ୍ଥ ହେଉଛି ମହାନ ଗ୍ରନ୍ଥ ଭଗବତ ଗୀତା। କୋଟି କୋଟି ବର୍ଷ ପୂର୍ବେ ଯାହା ଭଗବାନ କହିଥିଲେ, ବର୍ତ୍ତମାନ ସେଇ ଜ୍ଞାନକୁ ଭଗବାନ ଦେଉଛନ୍ତି ଅର୍ଜୁନକୁ। ତେଣୁ ଏଠି ମଧ୍ୟ ଭଗବାନ ଏଇ ଜ୍ଞାନଟି ପ୍ରଦାନ କରୁଛନ୍ତି, ଭଗବାନଙ୍କ କୌଣସି ଭୁଲ ନାହିଁ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ଯେତେବେଳେ ଅର୍ଜୁନକୁ ଜ୍ଞାନ ଦେଉଛନ୍ତି, ସେତେବେଳେ ସେ କହୁଛନ୍ତି, ଇମଂ ବିବସିତ ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍, ବିବସ୍ୱାନ ମନବେ ପ୍ରାହ ମନୁ ରିଖୁଆବିତ। ଏଇ ଯେଉଁ ଭଗବତ ଗୀତାର ଜ୍ଞାନ, କେତେଜଣ କହନ୍ତି ଭଗବତ ଗୀତାର ଜ୍ଞାନ ଏତେ ହଜାର ବର୍ଷ ତଳେ ଦିଆଯାଇଥିଲା, ଆଉ ବର୍ତ୍ତମାନ ସେଇଟା ପରିବର୍ତ୍ତନ ହୋଇଗଲାଣି, ଆଉ ସେଇଟା କାମ ଦେବ ନାହିଁ, ଏଇଭଳି ଭାବରେ କହନ୍ତି। କିନ୍ତୁ ଯେଉଁମାନେ ପ୍ରକୃତ ଜାଣିନାହାନ୍ତି ସେମାନେ ଏଇଭଳି ଭାବରେ କହନ୍ତି। ଭଗବାନ କହୁଛନ୍ତି ଏ ଜ୍ଞାନ ଯେ ଭଗବାନ କେବଳ ଅର୍ଜୁନକୁ ଦେଇଛନ୍ତି ତାହା ନୁହଁ, ବହୁତ ବର୍ଷ ତଳେ ଇମଂ ବିବସ୍ୱତେ ଯୁବଗଂ, ଇମଂ କହିଲେ ଏଇ ଜ୍ଞାନକୁ ବିବସ୍ୱତେ ସୂର୍ଯ୍ୟର ଦେବତା ବିବସ୍ୱାନକୁ ସେ ଦେଇଥିଲେ। ରକ୍ତବାହନ ଅହମ୍ ଅଭ୍ୟୟମ୍, ଏ ଜ୍ଞାନ ହେଉଛି ଅଭ୍ୟୟ ଜ୍ଞାନ, ଭଗବାନ ଦେଇଥିଲେ। ଏବଂ ସେଇ ଜ୍ଞାନକୁ ଭଗବାନ କହୁନାହାନ୍ତି ମୁଁ ଏତେ ବର୍ଷ ତଳେ ଦେଇଥିଲି, ଆଉ ବର୍ତ୍ତମାନ ଟିକିଏ ମୋର ନୂଆ ବୁଦ୍ଧି ଅଧିକା ହୋଇଗଲାଣି, ମୁଁ ଟିକିଏ ପରିବର୍ତ୍ତନ କରି କହୁଛି ନା। ସେ କହିଲେ ସଏବାୟଂ ମୟା ତେଦ୍ୟ ଯୋଗ ପ୍ରୋକ୍ତ ପୁରାତନ, ସେ ପୁରାତନ ଯୋଗକୁ ତୁମକୁ ମୁଁ ବର୍ତ୍ତମାନ ଆଉ ଥରେ କହୁଛି, କାରଣ ଏଇ ପରମ୍ପରାଟି ଯେଉଁ ଆସୁଥିଲା ପରମ୍ପରାଟି ନଷ୍ଟ ହୋଇଗଲା, ସେଥିପାଇଁ ଭଗବାନ ଆଉ ଥରେ ଏ ଜ୍ଞାନକୁ ପରମ୍ପରା ସୃଷ୍ଟି କଲେ, ଅର୍ଜୁନଙ୍କ ମାଧ୍ୟମରେ ଆମ ପାଖକୁ ଆସୁଛି ଏ ଜ୍ଞାନ। ତେଣୁ ଏ ଜ୍ଞାନ ସବୁବେଳେ ପାଇଁ ଆଦେ କିଛି ପରିବର୍ତ୍ତନ ହେବ ନାହିଁ, ଯଦି ଆମେ ପରିବର୍ତ୍ତନ କରିଦେବା ସକାଳ ନେହ ମହତା ଯୋଗ ନଷ୍ଟ ପରନ୍ତବ, ସେଠି ସେ ନଷ୍ଟ ହୋଇଯିବ। ଆମେ ଯଦି ଜ୍ଞାନକୁ ପରିବର୍ତ୍ତନ କରି କହିବା ତାହେଲେ ସେଟା ନଷ୍ଟ ହୋଇଯିବ। ଏ ପରମ୍ପରା ଅର୍ଥ ହେଉଛି ଯାହା ଗୁରୁ କହିଛନ୍ତି ସେହି ଅନୁସାରେ ଆମେ କହିବା। ପ୍ରଭୁପାଦ ମହାରାଜ କହନ୍ତି କୋଟି କୋଟି ବର୍ଷ ତଳେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ ସେହି ଜ୍ଞାନ ଆମେ ପ୍ରାପ୍ତ ହେଉଛେ, ପରମ୍ପରାରେ ପ୍ରାପ୍ତ ହେଉଛେ। ବ୍ରହ୍ମ ଚାରିଟି ପରମ୍ପରା ରହିଛି ନା, ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କୀର୍ତ୍ତି ପାବନ, ବ୍ରହ୍ମାଙ୍କଠାରୁ ଗୋଟେ ପରମ୍ପରା ଆସୁ, ଆମେ ହେଉଛି ବ୍ରହ୍ମାଙ୍କର ପରମ୍ପରାରେ ଆସୁଛେ। ଆମେ ଯେଉଁ ଜ୍ଞାନ ଭଗବାନ ସୃଷ୍ଟିର ଆରମ୍ଭରେ ବ୍ରହ୍ମାଙ୍କୁ ଦେଇଥିଲେ ସେହି ଜ୍ଞାନ ଆମକୁ ବର୍ତ୍ତମାନ ଆମେ ପ୍ରାପ୍ତ ହେଉଛେ ଗୁରୁ ଶିଷ୍ୟ ପରମ୍ପରାରେ। ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦେଇଛନ୍ତି, ପରମ୍ପରାର ଉଦାହରଣ ଦେଇଛନ୍ତି, ପୋଷ୍ଟବକ୍ସ। ପୋଷ୍ଟବକ୍ସ ଯେଉଁ ରହିଛି ଆମେ ଯେଉଁ ଚିଠି ଲେଖିବା ପୋଷ୍ଟବକ୍ସରେ ପକାଇଲେ ସେଇଟା ଯାଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳରେ ପହଞ୍ଚିବ, କିନ୍ତୁ ଯେକୌଣସି ଡବାରେ ପକାଇଦେଲେ ସେଇଟା ଯିବ ନାହିଁ। ସେଇଭଳି ଭାବରେ ଏଇ ଯେଉଁ ଭଗବାନଙ୍କର ଜ୍ଞାନ ଏ ପରମ୍ପରାରେ ଆସୁଛି, ଅନୁମୋଦିତ ପରମ୍ପରାରେ ଏଇ ଜ୍ଞାନଟି ଆସୁଛି। ଯାହା ଭଗବାନ କହିଥିଲେ ବ୍ରହ୍ମାଙ୍କୁ ସେହି ଜ୍ଞାନ ଆମେ ପ୍ରାପ୍ତ ହେଉଛେ ଏ ପରମ୍ପରା। ସେଥିପାଇଁ ପରମ୍ପରା ବିହୀନା ଯେ ମନ୍ତ୍ରା ତେ ନିଷ୍ଫଳାମତା, ଶିବଜୀ ପାର୍ବତୀଙ୍କୁ କହୁଛନ୍ତି ପରମ୍ପରା ବାହାରେ ଯେଉଁ କଥା ସବୁ ଆସୁଛି ତା'ର କିଛି ମୂଲ୍ୟ ନାହିଁ, ନିଷ୍ଫଳ। ତେଣୁ ପରମ୍ପରାରେ ଏହିସବୁ ଜ୍ଞାନଟି ଆସୁଛି, ଭଗବାନଙ୍କର ଯେଉଁ ଜ୍ଞାନ ରହିଛି ସେ କେବେ ଭୁଲ ଆସିବ ନାହିଁ ତା ଦେହରେ। ବଦ୍ଧ ଜୀବର ଚାରୋଟି ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୁଣାପାଠବ, ଏଇ ଚାରୋଟି ଦୋଷ ରହିଛି ବଦ୍ଧ ଜୀବର, ସେ ନିଶ୍ଚିନ୍ତ ଭାବରେ ଭୁଲ କରିବ। ଏବଂ ପ୍ରମାଦ କହିଲେ ଗୋଟିଏ କଥାକୁ ଆଉ ଗୋଟିଏ କଥା ବୋଲି ଭାବିବ, ଯେମିତି ଆମର ଅଧିକାଂଶ ଲୋକଙ୍କର ଗୋଟେ ପ୍ରମାଦ ରହୁଛି କ'ଣ ନା, ନିଜକୁ ଏଇ ଶରୀର ବୋଲି ଭାବିବା। ଅଧିକାଂଶ ଲୋକ ନିଜକୁ ଏଇ ଶରୀର ବୋଲି ଭାବନ୍ତି, ଏଇ ଶରୀର ବୋଲି ଭାବିକି ତାଙ୍କ ଜୀବନ ଚାଲିଯାଏ, କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ସେମାନେ ଶରୀର ନୁହନ୍ତି। ମୃତ୍ୟୁ ସମୟରେ ସେ ପଡ଼ିକି ରହିଥିଲେ ମଧ୍ୟ ତାଙ୍କର ପିଲାମାନେ କହିବେ ଆମର ପିତା ଚାଲିଗଲେ, ଯଦିଓ ତାଙ୍କ ଶରୀର ରହିଛି ଏବଂ ସେ ଜୀବନ ସାରା ସେ ଶରୀର ସମ୍ବନ୍ଧୀୟ କାର୍ଯ୍ୟ କରୁଥିଲେ, ସେ ଭାବୁଥିଲେ ମୁଁ ଏଇ ଶରୀର। ମୃତ୍ୟୁ ସମୟରେ ସେ ଜ୍ଞାନଟି ଆସୁଛି, ଭଗବାନ ଏ ଜ୍ଞାନଟି ପ୍ରଦାନ କରୁଛନ୍ତି। ଯାହା ହଉ ଏହିଭଳି ଭାବରେ ଇଏ ପ୍ରମାଦ। ଏବଂ ଆଉ ଗୋଟେ ବଦ୍ଧ ଜୀବର ଲକ୍ଷଣ ହେଉଛି ବିପ୍ରଲିପ୍ସା, ଠକିବା ମନୋବୃତ୍ତି। ସମସ୍ତଙ୍କର ଠକିବା ମନୋବୃତ୍ତି ରହିଛି, ଭୌତିକ ଜଗତ ଆମର ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହନ୍ତି ଦି ୱାର୍ଲଡ ଇଜ୍ ଫୁଲ୍ ଅଫ୍ ଚିଟର୍ସ ଆଣ୍ଡ୍ ଚିଟେଡ୍। ଏ ପୃଥିବୀରେ ଆମେ ଦେଖିବା ଯାହାକୁ ଦେଖିବା କିଏ କ'ଣ ଠକୁଛି, କିଏ ଠକି ହେଇଯାଉଛି, ଚିଟର୍ସ ଚିଟେଡ୍, ଫୁଲ୍ ଅଫ୍ ଚିଟର୍ସ ଆଣ୍ଡ୍ ଚିଟେଡ୍। ସେଇଥିପାଇଁ ଆମେ ଆମର ଇଏ ବୈଦିକ ଜ୍ଞାନ ଦେଲେ ମଧ୍ୟ ଲୋକମାନେ ଭାବନ୍ତି କାଳେ ଆମେ ଠକିଯିବୁ କି, ଏଇଭଳି ଭାବରେ ସେମାନେ ତାଙ୍କର ଧାରଣା ହୁଏ। ତେଣୁ ଇଏ ହେଉଛି ବଞ୍ଚିବା ଯେଉଁ ଚିଟିଂ ମେଣ୍ଟାଲିଟି ବିପ୍ରଲିପ୍ସା, ଇଏ ଗୋଟେ ବଦ୍ଧ ଜୀବର ଲକ୍ଷଣ। ଆଉ ଗୋଟେ ଲକ୍ଷଣ ହେଉଛି କରୁଣାପାଟବ, କରୁଣାପାଟବ ଅର୍ଥ ହେଉଛି ଆମର ଇନ୍ଦ୍ରମାନଙ୍କର ଶକ୍ତି ଅସୀମିତ ନୁହଁ, ସୀମିତ ଶକ୍ତି ଆମର ରହିଛି, ସୀମିତ ଶକ୍ତି ଇନ୍ଦ୍ରମାନଙ୍କର, କିନ୍ତୁ ଭଗବାନଙ୍କର ଏସବୁ ଦୋଷ ନଥାଏ। ତେଣୁ ଭଗବାନ ଯାହା କହିବେ ତାହା ହେଉଛି ବେଦ, ଭଗବାନ ନିଶ୍ୱାସରେ ବେଦ ଜାତ ହେଇଛି। ତେଣୁ ଆମେ ଗତକାଲି ଏ ଆଲୋଚନା କରୁଥିଲେ କିଭଳି ଭାବରେ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରୁଛନ୍ତି ସମସ୍ତଙ୍କୁ ପ୍ରଦାନ କରାଯାଉଛି, କିନ୍ତୁ ବିଶେଷ ଭାବରେ ରାଜାମାନଙ୍କ ପାଇଁ ଉଦ୍ଦିଷ୍ଟ, ରାଜା ଏବଂ ନେତାମାନେ। ନେତାମାନେ ବର୍ତ୍ତମାନ ଆମେ ଆମର ଯିଏ ପ୍ରଧାନମନ୍ତ୍ରୀ ରହିଛନ୍ତି ସେ ନେତା, ସେ ରାଜା ନହେଲେ ମଧ୍ୟ ସେ ନେତା ରାଜାଙ୍କ ଭଳି କାର୍ଯ୍ୟ କରୁଛନ୍ତି ସେ। ତାଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ, ଯେଉଁମାନେ ନେତା ରହିଛନ୍ତି ସେମାନଙ୍କ ପାଇଁ ଉଦ୍ଦିଷ୍ଟ, କାରଣ ସେମାନେ ଏଇ ଜ୍ଞାନ ପ୍ରାପ୍ତ ହେଲେ ସେମାନେ ସେହିଭଳି ଭାବରେ ଜୀବନଯାପନ କରିବେ ଏବଂ ତାଙ୍କର ପ୍ରଜାମାନଙ୍କୁ, ତାଙ୍କ ଅଧୀନରେ ଯେଉଁମାନେ ଅଛନ୍ତି ତାଙ୍କୁ ସେହିଭଳି ଭାବରେ ଜ୍ଞାନ ପ୍ରଦାନ କରିବେ, ଶିକ୍ଷା ଦେବେ। ତେଣୁ ଏ ଜ୍ଞାନଟି ରାଜାମାନଙ୍କୁ ଉଦ୍ଦେଶ୍ୟ କରି ଭଗବାନ ଦେଉଛନ୍ତି। ଏ 31-44 ଏଇ 14 ଶ୍ଳୋକରେ ଭଗବାନ ଏଇ କଥାଟି, ଏଇ ଶିକ୍ଷା ଦେଉଛନ୍ତି ଆମକୁ। ୟାକୁ ମଧ୍ୟ ଆମେ କହିବା ଭଗବତ ଗୀତା, କାରଣ ଇଏ ମଧ୍ୟ ଭଗବାନଙ୍କର ମୁଖପଦ୍ମରୁ ଜାତ ହେଇଛି। ଯାହା ସ୍ୱୟଂ ପଦ୍ମନାବଶ ମୁଖପଦ୍ମାବିନିସୃତମ, ସେ ହେଉଛି ଗୀତା। ଭାଗବତ କହିଲେ ଭଗବାନଙ୍କ ସମ୍ବନ୍ଧୀୟ ବସ୍ତୁକୁ ଭାଗବତ ବୋଲି କୁହାଯାଉଛି, କିନ୍ତୁ ଭଗବାନଙ୍କର ମୁଖରୁ ବା ଭଗବାନଙ୍କର କଥା ଭାଗବତ ବୋଲି କୁହାଯିବ, ସେଇଟା ଭଗବତ ଗୀତା। ତେଣୁ ଇଏ ମଧ୍ୟ ଆମେ କହିବା, ଇଏ ମଧ୍ୟ ଭଗବତ ଗୀତା, ଭଗବାନ କହୁଛନ୍ତି ଏ ଜ୍ଞାନ ଏଇଟା ଯାଦବମାନଙ୍କୁ ପ୍ରଦାନ କରୁଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ନାହଂ ହଳା ହଳଂ ମାନି, ଆ ପୂର୍ବ ଶ୍ଳୋକରେ ଯେଉଁ କହିଥିଲେ ଯେ ଆମେ ଆଲୋଚନା କରିଥିଲେ ଗତକାଲି ଯେ ଏ ଯେଉଁ ଶ୍ଳୋକଟି ରହିଛି ପୂର୍ବ ଶ୍ଳୋକ ସହିତ ଆମେ ସବୁବେଳେ ଆଲୋଚନା କରିବା, କାରଣ ସେଇ ଏ ଶ୍ଳୋକଟି କାହିଁ କହିଲେ ନା ତା ପୂର୍ବ ଶ୍ଳୋକ ସହିତ ସମ୍ବନ୍ଧ ରହିଛି। ତେଣୁ ଗତ ଶ୍ଳୋକରେ କହିଲେ ଦୁର୍ଜରଂ ବତ ବ୍ରହ୍ମସ୍ୱଂ ଭୁକ୍ତ ମଗ୍ନେ ଭୂତ ମଗ୍ନେ ମନାଗପି ତେଜିୟସୋପି କିମୁତ ରାଜ୍ଞା ଈଶ୍ୱରମାନିନମ। ଆଚ୍ଛା, ମୁଁ ଏଇଟା ଭୁଲରେ କହିଦେଲି 33 ଶ୍ଳୋକଟା, ଆକ୍ଚୁଆଲି 32 ଶ୍ଳୋକଟା କହିବା କଥା, କାରଣ ମୁଁ କାଲି 31 ଶ୍ଳୋକଟି କହିଥିଲି, ଏ ଶ୍ଳୋକଟି କହିନଥିଲି। ଆମେ କହିଲି ନା ବଦ୍ଧଜୀବର ଦୋଷ ରହିଛି, ପ୍ରମା ନିଶ୍ଚିତ ଭୁଲ ହେବ, ଆମର ଭୁଲ ହେଇଗଲା। ଆମେ ଗତକାଲି 31 ଶ୍ଳୋକ କହିଥିଲେ, ଆଜି 32 ଶ୍ଳୋକ କହିବା କଥା, କିନ୍ତୁ ମୁଁ 33 ଶ୍ଳୋକ ଲେଖିଦେଲି। ତେଣୁ ତଥାପି ଆମେ ପାଠ କରିଦେବା 32 ଶ୍ଳୋକଟି। 32 ଶ୍ଳୋକରେ କହିଲେ ଦୁର୍ଜରଂ ବତ ବ୍ରହ୍ମସ୍ୱଂ, 31 ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ସେ ଶ୍ଳୋକରେ କୁହାଯାଇଛି କୃଷ୍ଣଂ ପରିଜନଂ ପ୍ରାହ ଭଗବାନ ଦେବକୀସୁତ ବ୍ରହ୍ମଣ୍ୟ ଦେବ ଧର୍ମାତ୍ମା ରାଜନ୍ୟା ନନୁ ଶିକ୍ଷୟନ। ଆର ଅର୍ଥ ହେଉଛି କୃଷ୍ଣ ପରିଜନଂ ପ୍ରାହ, ତାଙ୍କର ସେଠି ଯାଦବମାନେ ବା ଅନ୍ୟ ଯେଉଁ ଯଦୁବଂଶରେ ଯେଉଁମାନେ ଆସୁଛନ୍ତି ତାଙ୍କର ନିଜ ଜନମାନେ ସେଇଠି ଉପସ୍ଥିତ ଥିଲେ, ତେଣୁ ତାଙ୍କୁ ଭଗବାନ ଏ କଥା କହିଛ, ଭଗବାନ ଦେବକୀ ସୁତ, ସେ ହେଉଛନ୍ତି ଦେବକୀଙ୍କର ସୁତ ଭଗବାନ, ଏବଂ ବ୍ରହ୍ମଣ୍ୟ ଦେବ ଧର୍ମାତ୍ମା ରାଜନ୍ୟା ନନୁ ଶିକ୍ଷାନ, ସେ ହେଉଛି ବ୍ରହ୍ମଣ୍ୟ ଦେବ, ବ୍ରାହ୍ମଣମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ସେ କାର୍ଯ୍ୟ କରନ୍ତି, ଏବଂ ସେ ହେଉଛନ୍ତି ଧର୍ମାତ୍ମା, ସ୍ୱୟଂ ଧର୍ମ, ସିଏ ସ୍ୱୟଂ ଧର୍ମ, ଏବଂ ରାଜନ୍ୟାନ ଅନୁଶିକ୍ଷାନ, ବିଶେଷ ଭାବରେ ଏଇ ଯେଉଁ ଶିକ୍ଷା ଭଗବାନ ପ୍ରଦାନ କରୁଛନ୍ତି ରାଜାମାନଙ୍କୁ ପ୍ରଦାନ କରୁଛନ୍ତି, ରାଜାମାନଙ୍କୁ ଉଦ୍ଦେଶ୍ୟ କରି ସମସ୍ତ ଜନସାଧାରଣଙ୍କୁ ପ୍ରଦାନ କରୁଛନ୍ତି। ତେଣୁ ଏଇ ଶ୍ଳୋକଟି ଆମେ ଗତକାଲି ଆଲୋଚନା କରିଥିଲେ, ଆଜି 32 ଶ୍ଳୋକ କହିବା କଥା। ଯାହା ହଉ, ମୁଁ ଯେହେତୁ 33 ଶ୍ଳୋକ କହିଦେଇଛି, 32 ଶ୍ଳୋକ ପାଠ କରିଦେବା। 32 ଶ୍ଳୋକରେ କୁହାଯାଉଛି ଦୁର୍ଜରଂ ବତ ବ୍ରହ୍ମସ୍ୱଂ, କ'ଣ ସେ ଶିକ୍ଷା ନା ଏ ଯେଉଁ ବ୍ରହ୍ମ ସମ୍ପତ୍ତି ଯେଉଁ ରହିଛି ଏଇଟା ଦୁର୍ଜରମ, ଦୁର୍ଜରମ ଅର୍ଥ ହେଉଛି କ'ଣ ନା କ'ଣ ଏଇଟାକୁ କେବେ ଜଣେ ଜୀର୍ଣ୍ଣ କରିପାରିବ ନାହିଁ। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟଟା ଆମର ଜୀର୍ଣ୍ଣ ହୋଇଯାଉଛି। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହିଲେ ଅହମ୍ ବୈଶ୍ୱାନର ଭୂତ୍ୱା ପ୍ରାଣୀନାଙ୍ଗ ଦେହମାସିତ ପ୍ରାଣପାନ ସମୟଯୁକ୍ତା ପଚାମ୍ୟାନଙ୍କ ଚତୁର୍ବିଧମ। ଆମେ ଯେଉଁ 4 ଖାଦ୍ୟ ଗ୍ରହଣ କରୁଛେ, କ'ଣ କ'ଣ 4 ଖାଦ୍ୟ, ଚର୍ବ୍ୟ ଚୋଷ୍ୟ ଲେହ ପେୟ, ଆମେ ଚର୍ବଣ କେତେ ଖାଦ୍ୟ ହେଉଛି ଚର୍ବଣ କରୁଛେ, କେତେକୁ ଚୋଷଣ କରୁଛନ୍ତି ଆଖୁ ଇତ୍ୟାଦି, ଏଇଟା ଚୋଷଣ କରି ଖାଉଛେ କରୁଛେ, ଏବଂ ଲେହ ଗୁଡ଼ ଇତ୍ୟାଦିକୁ ଲେହନ କରୁଛେ, ଏବଂ ପେୟ ପାନୀୟ, 4 ଖାଦ୍ୟ ଭଗବାନ ବ୍ୟବସ୍ଥା କରିଛନ୍ତି। ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ଭେରାଇଟି ସବୁ ରହିଛି, ଭେରାଇଟି ସବୁ ରହିଛି, 4 ଯେଉଁ ଖାଦ୍ୟ ରହିଛି ତା ଦେହରେ ମଧ୍ୟ ଅନେକ ପ୍ରକାର ଖାଦ୍ୟ ରହିଛି, କଟୁ ଅମ୍ଳ ଲବଣ ଉଷ୍ଣ ତୀକ୍ଷ୍ମ ରୁକ୍ଷ୍ମ ବିଦାହୀନ, ଏଇଭଳି ବିଭିନ୍ନ ପ୍ରକାର ଖାଦ୍ୟ ରହିଛି। ତେଣୁ ଏଇ ଯେଉଁ ଖାଦ୍ୟ ରହିଛି କେମିତି ହଜମ ହେଉଛି, ଖାଲି ବୈଜ୍ଞାନିକମାନେ କହୁଛନ୍ତି ଏ ଖାଦ୍ୟଟା ବ୍ଲଡ଼ରେ ପରିଣତ ହେଉଛି, ରକ୍ତରେ ପରିଣତ ହେଉଛି, ଏଇଭଳି ଭାବରେ ସେ କହୁଛନ୍ତି, କିନ୍ତୁ କେମିତି ହେଉଛି ସେଇଟା ସେମାନେ କହିପାରିବେ ନାହିଁ, ଏଇଟା ଭଗବାନ କହୁଛନ୍ତି। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହୁଛନ୍ତି ଅହମ୍ ବୈଶ୍ୱାନର ଭୂତ୍ୱା, ଆମର ଯେଉଁ ପାକସ୍ଥଳୀ ରହିଛି ସେଠି ଗୋଟେ ଅଗ୍ନି ରହିଛି, ଇଏ ହେଉଛି ଭଗବାନ। ବୈଶ୍ୱାନର ଅଗ୍ନି ହେଉଛନ୍ତି ଭଗବାନ। ଆମର କେମିତି ଖାଦ୍ୟ ଆମକୁ ସେ ପ୍ରଦାନ କରୁଛନ୍ତି, ସେ ଖାଦ୍ୟକୁ କେମିତି ଜୀର୍ଣ୍ଣ କରିବା ତା ପାଇଁ ବ୍ୟବସ୍ଥା କରୁଛନ୍ତି, ସିଏ ଯେଉଁ ଖାଦ୍ୟ ନିଷ୍କାସନ କେମିତି ହେବ ତା ପାଇଁ ବ୍ୟବସ୍ଥା କରୁଛନ୍ତି, ସେ ଯେଉଁ ନିଷ୍କାସିତ ଖାଦ୍ୟ ସିଏ ମଧ୍ୟ ଆଉ ଗୋଟେ କାହାର ଖାଦ୍ୟ ତା ପାଇଁ ବ୍ୟବସ୍ଥା କରୁଛନ୍ତି। ଭଗବାନ ସବୁକିଛି କରୁଛନ୍ତି, ବ୍ୟବସ୍ଥା କରୁଛନ୍ତି, ପାଳନ କରୁଛନ୍ତି। ଏଇଭଳି ଭାବରେ ବିଷ୍ଣୁ ସ୍ୱୟଂ ପାଳନ କରୁଛନ୍ତି, ବ୍ରହ୍ମା ସୃଷ୍ଟି କରୁଛନ୍ତି, ବିଷ୍ଣୁ ପାଳନ କରୁଛନ୍ତି ଏବଂ ଶିବଜୀ ଧ୍ୱଂସ କରୁଛନ୍ତି। ଏବଂ ଏମାନେ ମଧ୍ୟ ସେଇ ଭଗବାନଙ୍କର ବିସ୍ତାର ହେଇକି ଆସୁଛନ୍ତି, ଭଗବାନଙ୍କର ଭଳି ଗ୍ରହଣ କରିବାକୁ ପଡ଼ିବ। ଯେତେବେଳେ ଉପଯୁକ୍ତ ବ୍ୟକ୍ତି ନ ଆସନ୍ତି, ବ୍ରହ୍ମା କହିଲେ ଯିଏ 100 ଜନ୍ମ ଧରି ସ୍ୱଧର୍ମକୁ ପାଳନ କରନ୍ତି ସେମାନେ ବ୍ରହ୍ମା ହୁଅନ୍ତି, କିନ୍ତୁ ଯେଉଁ ସୃଷ୍ଟିରେ ଏଭଳି ବ୍ୟକ୍ତି ମିଳନ୍ତି ନାହିଁ, ଭଗବାନ ନିଜେ ବ୍ରହ୍ମା ହୁଅନ୍ତି। ସେ ଭଗବାନ ବ୍ରହ୍ମା। ଯେତେବେଳେ ଗୋଟେ କଥାଟି ରହିଛି, ଯେତେବେଳେ ଆମର ରହିଛନ୍ତି ଅତ୍ରି ଏବଂ ଅନୁସୂୟା, ଅତ୍ରି ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର। ତୃତୀୟ ସ୍କନ୍ଧ 12 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଥିଲେ ସେତେବେଳେ 10 ଜଣ ପୁତ୍ରକୁ ସୃଷ୍ଟି କରିଥିଲେ, ଅତ୍ରି, ମରିଚି, ଅଙ୍ଗିରସ ଏମାନେ ସବୁକୁ ସୃଷ୍ଟି କରିଥିଲେ। ତେଣୁ ଅତ୍ରିଙ୍କର ପତ୍ନୀ ହେଉଛନ୍ତି ଅନୁସୂୟା, ଅନୁସୂୟା ହେଉଛନ୍ତି କର୍ଦ୍ଦମୁନିଙ୍କର କନ୍ୟା ବା ଦେବହୂତିଙ୍କର କନ୍ୟା। ଅନୁସୂୟା କହିଲେ ଯେ ସିଏ କାହାକୁ ଈର୍ଷା କରନ୍ତି ନାହିଁ, ଅନୁସୂୟା ସତୀ ଜଣେ, ଅନୁସୂୟା ଜଣେ ସତୀ ଥିଲେ, ସତୀ ନାରୀ ଥିଲେ। ତେଣୁ ଅତ୍ରି ଅନୁସୂୟା ଯେତେବେଳେ ପ୍ରଜା ସୃଷ୍ଟି କରିବା, ବ୍ରହ୍ମା ତାଙ୍କୁ କହିଲେ ତୁମେ ମଧ୍ୟ ପ୍ରଜା ସୃଷ୍ଟି କର, ତେଣୁ ବ୍ରହ୍ମା ଯେତେବେଳେ ପ୍ରଜା ସୃଷ୍ଟି, ଯେତେବେଳେ ଅତ୍ରି ପ୍ରଜା ସୃଷ୍ଟି କରୁଛନ୍ତି, ସେ ଭଗବାନ ସ୍ତୁତି କରୁଛନ୍ତି। ଭଗବାନ ଯେତେବେଳେ ସ୍ତୁତି କରୁଛନ୍ତି ସେତେବେଳେ ସେ ଏଇଭଳି ଭାବରେ ଭଗବାନ ସ୍ତୁତି କରୁଛନ୍ତି, ମୁଁ ସେଇ ଭଗବାନଙ୍କୁ ସ୍ତୁତି କରୁଛି ଯିଏ ସୃଷ୍ଟି କରୁଛନ୍ତି, ସଂହାର ପାଳନ କରୁଛନ୍ତି, ସଂହାର କରୁଛନ୍ତି, ଏଇଭଳି ଭାବରେ ବିଭିନ୍ନ ସ୍ତୁତି ସବୁ କରିଥିଲେ। ତେଣୁ ଭଗବାନ ତାଙ୍କ ପାଖରେ ବ୍ରହ୍ମା ବିଷ୍ଣୁ ଏବଂ ଶିବ ରୂପରେ ଆସି ପହଞ୍ଚିଗଲେ, ବ୍ରହ୍ମା ବିଷ୍ଣୁ ଏବଂ ଶିବ। ତେଣୁ ସେ ଆଶ୍ଚର୍ଯ୍ୟ ହେଇଗଲେ, ଅତ୍ରି ଆଶ୍ଚର୍ଯ୍ୟ ହେଇ କହିଲେ, ପ୍ରଭୁ ମୁଁ ତ ଜଣକୁ ପ୍ରାର୍ଥନା କରୁଥିଲି ଭଗବାନଙ୍କୁ, ଆପଣ କେମିତି 3 ଜଣ ଆସିଲେ? ନା ତୁମେ ଯେଉଁଭଳି ଭାବରେ ସ୍ତୁତି କରୁଥିଲ ସୃଷ୍ଟି ସ୍ଥିତି ପାଳନ କଥାକୁ, ଆମେ 3 ଜଣ ରୂପରେ ପାଳନ କରୁଛୁ, ସୃଷ୍ଟି ସ୍ଥିତି ପାଳନ କରୁଛୁ, ଆମେ ଜଣେ କରୁନାହାନ୍ତି, ତେଣୁ ଆମେ ସେଇଥିପାଇଁ 3 ଜଣ ରୂପରେ ଆସିଲୁ, ଭଗବାନ ଏ କଥା କହିଲେ, 3 ଜଣ ଯାହା କହିଲେ। ତେଣୁ ଅତ୍ରି ଏବଂ ଅନୁସୂୟା କହିଲେ, ପ୍ରଭୁ ଆପଣ ଆମର ପୁତ୍ର ହୁଅନ୍ତୁ। ତେଣୁ ଭଗବାନ ସେଇଟାକୁ ସ୍ୱୀକାର କରିକିରି ଅତ୍ରିଙ୍କର ପୁତ୍ର ରୂପରେ 3 ଜଣ ଆସିଲେ। ବ୍ରହ୍ମାଙ୍କ ଅଂଶରେ ଯିଏ ଆସିଲେ ସେ ହେଉଛନ୍ତି ସୋମଦେବ, ଯିଏକି ଚନ୍ଦ୍ର ଦେବତା ସୋମଦେବ, ଏବଂ ଶିବଜୀଙ୍କ ଅଂଶରେ ଯିଏ ଆସିଲେ ସେ ଦୁର୍ବାସା, ବହୁତ ପ୍ରକାର କ୍ରୋଧୀ ସିଏ ତାଙ୍କର, ଏବଂ ବିଷ୍ଣୁଙ୍କ ଅଂଶରେ ଯିଏ ଆସିଲେ ସିଏ ହେଉଛନ୍ତି ଦତ୍ତାତ୍ରେୟ। ତେଣୁ ଭଗବାନ ଏହି 3 ଭାବରେ ସୃଷ୍ଟି ସ୍ଥିତି ପାଳନ କରୁଛନ୍ତି। ତେଣୁ ସୃଷ୍ଟି ଏବଂ ପାଳନ ଏ ଧ୍ୱଂସ ବ୍ରହ୍ମା ଏବଂ ଶିବଙ୍କୁ ଦାୟିତ୍ୱ ଦେଲେ, କିନ୍ତୁ ପାଳନ ଦାୟିତ୍ୱ ଭଗବାନ ନିଜେ ନେଲେ, କାରଣ ପାଳନ କରିବା ବହୁତ କଷ୍ଟ, ଭଗବାନ ନିଜେ ପାଳନ କଲେ। ତେଣୁ ରାଜା ଯିଏ ହେବେ ସେ ପ୍ରଜାମାନଙ୍କୁ ପାଳନ କରିବେ, କିନ୍ତୁ ରାଜାଙ୍କୁ ଭଗବାନଙ୍କ ପ୍ରତିନିଧି ବୋଲି କୁହାଯାଏ। ଭଗବତ ଗୀତା 10 ଅଧ୍ୟାୟରେ କହିଛନ୍ତି ଭଗବାନ, କ'ଣ ନା, ନରାଣାଙ୍କ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ମୁଁ ହେଉଛି ନରାଧିପ ବା ରାଜା, ସେ ହେଉଛି ବିଷ୍ଣୁଙ୍କର ପ୍ରତିନିଧି। ତେଣୁ ବିଷ୍ଣୁ ଭଗବାନ ଏହିଭଳି ଭାବରେ କରୁଛନ୍ତି, ସମସ୍ତଙ୍କ ହୃଦୟ ଭିତରେ ରହିକରି, ପାକସ୍ଥଳୀ ଭିତରେ ରହିକରି ବୈଶ୍ୱାନର ରୂପରେ ରହିଛନ୍ତି ଅଗ୍ନି। ତେଣୁ ଆମେ ଯେଉଁ 4 ପ୍ରକାର ଖାଦ୍ୟ ଗ୍ରହଣ କରୁଛେ, ଏ ଖାଦ୍ୟକୁ ଭଗବାନ ନିଜେ ଏଇଟା ହଜମ କରୁଛନ୍ତି, ଜୀର୍ଣ୍ଣ କରୁଛନ୍ତି, ଭଗବାନ ଜୀର୍ଣ୍ଣ କରୁଛନ୍ତି। ଏ ଜୀର୍ଣ୍ଣ କରିବାରୁ ଏଇଟା ସବୁ ବିଭିନ୍ନ ରୂପାନ୍ତରିତ ହେଉଛି ଅଗ୍ନିରେ, କ'ଣ ରକ୍ତ ରୂପରେ ରୂପାନ୍ତରିତ ହେଉଛି, ଏସବୁ କଥା ହେଉଛି। ତେଣୁ ଏଇ ଯେଉଁ ଜୀର୍ଣ୍ଣ ହେଉଛି ଭଗବାନ ସେଇଟା କରୁଛନ୍ତି। ତେଣୁ ସେଠି ସେ କହିଲେ ଦୁର୍ଜରଂ ବତ ବ୍ରହ୍ମସଂ, କିନ୍ତୁ ବ୍ରହ୍ମ ଯେଉଁ ବ୍ରହ୍ମ ସମ୍ପତ୍ତି ଯେଉଁମାନେ ଗ୍ରହଣ କରିବେ, ଗିଳିବେ ବା ଖାଦ୍ୟ ଖାଇବେ, ସେଇଟାକୁ ବ୍ରହ୍ମ ସମ୍ପତ୍ତିକୁ ଯେଉଁମାନେ ଭୋଜନ କରିବେ ସେଇଟାକୁ ହଜମ ହେଇପାରିବ ନାହିଁ, ଦୁର୍ଜରଂ ବତ ବ୍ରହ୍ମସଂ, କାରଣ ବ୍ରାହ୍ମଣ ସମ୍ପତ୍ତି ତାକୁ ହଜମ କରିପାରିବେ ନାହିଁ କେହି। ସେ ଶ୍ଳୋକଟି କହିଥିଲେ ଗତକାଲି, ଏମାନେ 35 ଆମେ ସେଟା ପାଠ କରିନଥିଲେ। ଦୁର୍ଜରଂ ବତ ବ୍ରହ୍ମସଂ ଭୁକ୍ତ ମଗ୍ନେର ମନାଗପି, ମନାଗପି କହିଲେ ସାମାନ୍ୟ ସମ୍ପତ୍ତି, ଆମେ କିଛି ଅଳ୍ପ କିଛି ସମ୍ପତ୍ତି ହରଣ କରିଛେ, ଅଳ୍ପ କିଛି ସମ୍ପତ୍ତି ହରଣ କରିଛେ ନା, ମନାଗପି ତାକୁ ଯଦି ଆମେ ଭୋଗ କରିବା, ଅଗ୍ନି ଅଗ୍ନି ଭଳି ଯେମିତି ଅଗ୍ନିକୁ ଆମେ ଇଏ କଲେ, ଅଗ୍ନି ଏର ମନାଗପି, ତେଜସ୍ୱପି କିମୁତ ରାଜ୍ଞା ଈଶ୍ୱର ମାନିନ, ଏହାର ଅର୍ଥ ହେଉଛି ଅଗ୍ନିଠାରୁ ତେଜସ୍ୱୀ କୌଣସି ମନୁଷ୍ୟ ଯଦି ବ୍ରାହ୍ମଣଙ୍କ ସମ୍ପଦ ଭୋଗ କରେ ତାହା ଯେତେ ସାମାନ୍ୟ ପରିମାଣରେ ହେଲେ ମଧ୍ୟ ଆତ୍ମସାତ କରିବା ମଧ୍ୟ ଦୁଃସାଧ୍ୟ ଅଟେ। ଅଗ୍ନିପରି ତେଜସ୍ୱୀ ବ୍ୟକ୍ତି ଯେଉଁମାନେ ଅଛନ୍ତି, ବହୁତ ତେଜସ୍ୱୀ ବ୍ୟକ୍ତି ରହିଛନ୍ତି, ତାଙ୍କର ବହୁତ ତେଜ ରହିଛି। ଅଗ୍ନିପରି ତେଜସ୍ୱୀ ଭଳି ବ୍ୟକ୍ତି ହେଲେ ମଧ୍ୟ ସେ ଯଦି ବ୍ରାହ୍ମଣଙ୍କ ସମ୍ପଦ ଅତି ଅଳ୍ପ ପରିମାଣରେ ଯଦି ଭୋଗ କରେ ତାହେଲେ ତାକୁ ସେ ଜୀର୍ଣ୍ଣ କରିପାରିବ ନାହିଁ। ତାହେଲେ ଯେଉଁ ସମସ୍ତ ରାଜା ନିଜ ନିଜକୁ ସର୍ବମୟ ପ୍ରଭୁ ବୋଲି ମନେ କରନ୍ତି, ସେମାନେ ଏ ସମସ୍ତ ବ୍ରାହ୍ମଣଙ୍କ ଧନକୁ ଭୋଗ କରିବାର ଚେଷ୍ଟା କଲେ କ'ଣ ହୋଇପାରେ, ସେ ସମ୍ବନ୍ଧରେ କହିବାର କ'ଣ ଅଛି? ତେଣୁ ଯେଉଁମାନେ ରାଜାମାନେ ଏ ବ୍ରାହ୍ମଣ ସମ୍ପତ୍ତିକୁ ହରଣ କରିବେ ତାଙ୍କ କଥା ଆଉ କ'ଣ କହିବା। ଏ ତେଜିଅସାମରେ ବହୁତ କଥା ଘଟଣାଟି ରହିଛି। ଭାଗବତ ଦଶମ ସ୍କନ୍ଧ 33 ଅଧ୍ୟାୟରେ ଏ ତେଜିଅସାମ ଶବ୍ଦଟି ବ୍ୟବହାର କରିଛନ୍ତି ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜଙ୍କୁ। ଭଗବାନଙ୍କୁ ଯେତେବେଳେ ରାସଲୀଳା ଚାଲିଥିଲା 29-33 ଏ 5 ଅଧ୍ୟାୟରେ ରାସଲୀଳାକୁ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ। ତେଣୁ ପରିକ୍ଷିତ ମହାରାଜ ଦେଖିଲେ ଯେଉଁ ସେଠି ସବୁ 60,000 ମୁନିଋଷିମାନେ ରହିଛନ୍ତି ତାଙ୍କ ଭିତରୁ କେତେଜଣଙ୍କର ସନ୍ଦେହ ଆସିଲା। ଭଗବାନ ତାଙ୍କର ସନ୍ଦେହକୁ ପରିକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ ପ୍ରଶ୍ନ ପଚାରିଛନ୍ତି, ବ୍ରାହ୍ମଣ ଭଗବାନ ସେ ହେଇକରି ମଧ୍ୟ କାହିଁକି ଏଭଳି ଅଧର୍ମ କାର୍ଯ୍ୟ କଲେ, ଏଇଭଳି ଭାବରେ ସେ ପ୍ରଶ୍ନ ପଚାରିଲେ। ଦଶମ ସ୍କନ୍ଧ 33 ଅଧ୍ୟାୟରେ ଏ ପ୍ରଶ୍ନଟି ଅଛି। ତେଣୁ ଏ ପ୍ରଶ୍ନଟି ଯେତେବେଳେ ପଚାରିଲେ ସୁଖଦେବ ଗୋସ୍ୱାମୀ ବାଧ୍ୟ ହେଲେ ପ୍ରଶ୍ନର ଉତ୍ତର ଦେବା ପାଇଁ, ଆଉ ସେ ରାସଲୀଳା କ'ଣ ବର୍ଣ୍ଣନା କରିବେ, ସେ ପ୍ରଶ୍ନର ଉତ୍ତର ଦେଇକି ରାସଲୀଳାକୁ ଶେଷ କରିଦେଲେ, ଆଉ କିଛି କହିଲେ ନାହିଁ। ତେଣୁ ସେ କହିଲେ ତେଜିଅସାଂ ନ ଦୋଷାୟ, ଯେଉଁମାନେ ତେଜିଆନ ବ୍ୟକ୍ତି ରହିଛନ୍ତି ତାଙ୍କର କୌଣସି ଦୋଷ ନାହିଁ। ବହ୍ନେ ସର୍ବଭୁଜ ଯଥା, ଯେମିତି ଅଗ୍ନି, ଅଗ୍ନି ସବୁକୁ ଭକ୍ଷଣ କରିଦେବ, କିନ୍ତୁ ଅଗ୍ନି ଯେଉଁ ମଳିନ ପଦାର୍ଥକୁ ଦେଲେ ମଧ୍ୟ ସେ ଯେଉଁ ଭକ୍ଷଣ କରିଦେଉଛି ତାହା ଅର୍ଥ ନୁହଁ ଯେ ଅଗ୍ନି ମଳିନ ହୋଇଗଲା। ଯେମିତି ଆମର ସୂର୍ଯ୍ୟଦେବ, ସୂର୍ଯ୍ୟଦେବ ଯେଉଁଠି ଅପବିତ୍ର ସ୍ଥାନ ରହିଛି ସେଠି ମଧ୍ୟ ସୂର୍ଯ୍ୟଙ୍କର କିରଣ ପଡ଼ିକି ତାକୁ ଶୋଷୁଛି, କିନ୍ତୁ ତାକୁ ଶୋଷିଲେ ଯେ ଅପବିତ୍ର ସୂର୍ଯ୍ୟଙ୍କ ଅପବିତ୍ର ହୋଇଗଲେ ତାହା ନୁହଁ, ବରଂ ସେ ଅପବିତ୍ର ସ୍ଥାନଟି ପବିତ୍ର ହୋଇଯାଉଛି। ତେଣୁ ସେହିଭଳି ଭାବରେ ତେଜିଅସାଂ ନ ଦୋଷ, ଭଗବାନ କହିଲେ, ସେଇଟା ସୁଖଦେବ ଗୋସ୍ୱାମୀ କହିଲେ, ଯେଉଁମାନେ ତେଜିଆନ ବ୍ୟକ୍ତି ରହିଛନ୍ତି ତାଙ୍କର କୌଣସି ଦୋଷ ନାହିଁ। ବହ୍ନେ ସର୍ବଭୁଜ ଯଥା, ଯେମିତି ଅଗ୍ନି ସବୁ ଗ୍ରହଣ କରିଦେଉଛି, ଖାଦ୍ୟ ହିସାବରେ ଗ୍ରହଣ କରିଦେଉଛି, କିନ୍ତୁ ଅଗ୍ନି ସବୁ ଗ୍ରହଣ କଲେ ମଧ୍ୟ ସେ ଅପବିତ୍ର ହୋଇଯାଉନାହିଁ। ତେଣୁ ସେଠି ଏଠି ମଧ୍ୟ ସେହି ଉଦାହରଣ ଦିଆଯାଇଛି, ଅଗ୍ନି ଭଳି ମଧ୍ୟ ତେଜସ୍ୱୀ ବ୍ୟକ୍ତି ହେଲେ ମଧ୍ୟ ଏ ଯେଉଁ ବ୍ରହ୍ମ ସମ୍ପତ୍ତିକୁ ସାମାନ୍ୟ ସମ୍ପତ୍ତି କିଛି ହରଣ କରିଛନ୍ତି ତା ପାଇଁ ମଧ୍ୟ ସେଭଳି ବ୍ୟକ୍ତି ତାକୁ ଜୀର୍ଣ୍ଣ କରିପାରିବେ ନାହିଁ। ତେଣୁ ଗତ ଏଇ ଶ୍ଲୋକଟି ଆମେ ଆଲୋଚନା କରିବା ଭୁଲିଗଲେ, କିନ୍ତୁ ଯାହା ହେଉ ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ବର୍ତ୍ତମାନ 33 ଶ୍ଲୋକରେ କହୁଛନ୍ତି, ସେ କହୁଛନ୍ତି, ନାହଂ ହଳା ହଳଂ ମନ୍ୟେ ବିଷଂ ଯସ୍ୟ ପ୍ରତିକ୍ରିୟା ବ୍ରହ୍ମସ୍ୱଂ ହି ବିଷଂ ପ୍ରୋକ୍ତଂ ନାଶ୍ୟ ପ୍ରତିବିଧିର୍ଭୁବି। ଆମେ ସାଧାରଣ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ଆମେ ବିଷ ଗ୍ରହଣ କରୁନେ, ଆମେ ଖାଦ୍ୟ ଗ୍ରହଣ କରୁଛେ, ଖାଦ୍ୟ ଗ୍ରହଣ କଲେ ଆମେ ସେଇଟା ଜୀର୍ଣ୍ଣ ହେଉଛି। ଆମେ ଯଦି ବିଷ ଖାଇବା ତାହେଲେ କ'ଣ ସେଇଟା ଜୀର୍ଣ୍ଣ ହେବ କି? ବିଷର ପ୍ରତିକ୍ରିୟାରେ ଜଣେ ମୃତ୍ୟୁବରଣ କରିବ ନା କି ନାହିଁ? ବିଷର ପ୍ରତିକ୍ରିୟା, ଜଣେ ବିଷ ଖାଇଦେଲେ ମାନେ ସେ ମୃତ୍ୟୁବରଣ, ଯେଉଁମାନେ ସୁଇସାଇଡ଼ କରୁଛନ୍ତି ସେମାନେ ବିଷ ଖାଉଛନ୍ତି, ବିଷ ଖାଇକି ସୁଇସାଇଡ଼ କରୁଛନ୍ତି, କାରଣ ବିଷ ଖାଇଲେ ସେମାନେ ମୃତ୍ୟୁବରଣ କରିବେ, ତେଣୁ ସୁଇସାଇଡ଼ ସେମାନେ କରୁଛନ୍ତି। ତେଣୁ ଯାହା ହଉ, ଆମେ ଗୋଟେ ବୈଷ୍ଣବ ଆଚାର୍ଯ୍ୟମାନେ କହନ୍ତି, ଗୋଟେ ସଙ୍ଗୀତ ଗାନ କରିଛନ୍ତି ଯେ, ହରି ହରି ବିଫଲେ ଜନମ ଗୋମାଇନୁ, ହରି ହରି ବିଫଲେ ଜନମ ଗୋମାଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନ ଭଜିଆ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନ ଭଜିଆ, ଜାନିଆ ଶୁନିଆ ବିଷ ଖାଇନୁ, ଜାନିଆ ଶୁନିଆ ହରି ହରି ବିଫଲେ ଜନମ ଗୋଆଇନୁ, ହରି ହରି ବିଫଲେ ଜନମ ଗୋଆଇନୁ।
ଆମେ ମନୁଷ୍ୟ ଜନ୍ମ ପାଇଲେ ଆମେ ଜାଣି ଶୁଣିକି ବିଷ ଖାଉଛେ, ଏଇଟା ଆମେ ଜାଣୁନି ଆମେ ବିଷ ଖାଉଛେ ବୋଲି,
ଆମେ ହେଉଛି ନା ଆମେ ବିଷ ଖାଉନେ ତ ଆମେ ବହୁତ ସୁନ୍ଦର ଖାଦ୍ୟ ଖାଉଛେ, ମାଛ ମାଂସ କରିକି କେତେ କ'ଣ ପ୍ରକାର ବହୁତ ଭଲ ଭଲ ଖାଦ୍ୟ ଖାଉଛେ, ବିଷ ଖାଉନେ ଆମେ। ବୈଷ୍ଣବ ଠାକୁର ଯେ ରଚନା କରିଛନ୍ତି ତାଙ୍କୁ କହିବେ ନା ଆମେ ବିଷ ଖାଉନୁ, ବହୁତ ବଢ଼ିଆ ବଢ଼ିଆ ଖାଦ୍ୟ ଖାଉଛୁ। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ବିଷ ଖାଉଛନ୍ତି। ଜାଣିଆ ଶୁଣିଆ ଯେଉଁମାନେ ଅଜାଣତରେ ଖାଉଛନ୍ତି ତାଙ୍କର ଛାଡ଼ନ୍ତୁ, ସେମାନେ ଜାଣିନାହାନ୍ତି, ଅଜ୍ଞାନରେ ରହିଛନ୍ତି। କିନ୍ତୁ ଜାଣିକିରି ଜ୍ଞାନ ପ୍ରାପ୍ତ ହୋଇକରି ମଧ୍ୟ ସେମାନେ ଖାଉଛନ୍ତି, ଜାଣିଆ ଶୁଣିଆ ବିଷ ଖାଇନୁ। ଆମର ଶିଶୁମନ୍ଦ ରାଧାକୃଷ୍ଣ ସେ ମହାରାଜ କହନ୍ତି, ଏଇଟାକୁ ସୁନ୍ଦର ଭାବରେ ଉଦାହରଣ ଦେଇଛନ୍ତି, ଯେମିତି ଗୋଟେ କାଚରେ ଲେଖା ହେଇଛି ପଏଜନ୍, ବିଷ ଲେଖା ହେଇଛି, ଏବଂ ସେ ଜଣେ ବ୍ୟକ୍ତି ସେଇଟା ପିଉଛି, ଏବଂ ଅନ୍ୟମାନେ କହୁଛନ୍ତି ହେଇ ସେଇଟା ବିଷ, ସେଇଟା ବିଷ ପିଅ ନା ପିଅ ନା, କିନ୍ତୁ ତା ସତ୍ତ୍ୱେ ମଧ୍ୟ ସେ ପିଉଛି, ବିଷ ପିଉଛି। ସେଇଭଳି ଭାବେ ଆମେ ମନୁଷ୍ୟ ଜନ୍ମ ପାଇକିରି ବିଷ ବିଷ ପାଳନ କରୁଛେ, କେମିତି ବିଷ ପାଳନ କରୁଛେ, ବ୍ରଜେନ୍ଦ୍ର ନନ୍ଦନ ଜେଇ ସଚିସୁତ ହୋଇଲ ସେଇ, ବ୍ରଜେନ୍ଦ୍ର ନନ୍ଦନ ଜେଇ ସଚିସୁତ ହୋଇଲ ସେଇ, ବଳରାମ ହୋଇଲ ନିତାଇ, ବଳରାମ ହୋଇଲ ନିତାଇ, ପାପି ତାପି ଯଥ ଥିଲ ହରିନାମେ ଉଦ୍ଧରିଲ, ପାପି ତାପି ଯଥ ଥିଲ ହରିନାମେ ଉଦ୍ଧରିଲ, ତାର ସାକ୍ଷୀ ଜଗାଇ ମାଧା, ତାର ସାକ୍ଷୀ ଜଗାଇ ମାଧା, ଆଇ ହରି ହରି ବିଫଲ ଜନମ ଗୋଆଇନୁ, ହରି ହରି ବିଫଲ ଜନମ ଗୋଆଇନୁ। ଏନି ଭଗବାନ ଶିକ୍ଷା ଦେଇଛନ୍ତି, ମହାପ୍ରଭୁ ମଧ୍ୟ ଶିକ୍ଷା ଦେଇଛନ୍ତି, ଏ ପାପିତାପକୁ ଉଦ୍ଧାର କରିଛନ୍ତି, ତାହାର ସାକ୍ଷୀକୁ ଜାଗି ଜଗାଇ ମାଧାଇ, କେତେ ପ୍ରକାର ପାପ କାର୍ଯ୍ୟ କରୁଥିଲେ କିନ୍ତୁ ଉଦ୍ଧାର କଲେ, କେମିତି ନା ଭଗବାନ ନାମରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ପୁଣି ସେ କହୁଛନ୍ତି, ଗୋଲକେର ପ୍ରେମ ଧନ ହରିନାମ ସଂକୀର୍ତ୍ତନ, ଗୋଲକେର ପ୍ରେମ ଧନ କୀର୍ତ୍ତନ, ରତିନା ଜନ୍ମିଲ କେନେ ତାଇ, ରତିନା ଜନ୍ମିଲ କେନେ ତାଇ, ପାପି ତାପି ଯଥ ଛିଲ ହରିନାମେ ଉଦ୍ଧରିଲ, ପାପି ତାପି ଯଥ ଛିଲ ତାର ସାକ୍ଷୀ ଜଗାଇ ମାଧାଇ, ତାର ସାକ୍ଷୀ ଜଗାଇ ମାଧା, ହରି ହରି ବିଫଲ ଜନମ ଗୁଆଇନୁ, ହରି ହରି ବିଫଲ ଜନମ ଗୁଆଇନୁ। ଏ ଯେଉଁ ଗୋଲକର ପ୍ରେମଧନ ହରିନାମ ସଂକୀର୍ତ୍ତନ, ଆମର ସେଥିରେ ରତି ଆସୁନାହିଁ, ସଂସାର ବିଷା ନଳେ ଦିବାନୀ ସିହା ଜଳେ, ସଂସାର ରୂପକ ବିଷା ନଳ, ଖାଲି ଅଣନଳ ଅନଳ ନୁହଁ, ବିଷର ଅନଳ, ବିଷ ପୋଡ଼ି ପୋଡ଼ି ପୋଡ଼ିଗଲେ ଯେଉଁ ଅଗ୍ନି, ସେ ଅଗ୍ନି ସେ ହେଉଛି ସଂସାର। ହଁ, ଦିନ ରାତି ଆମର ହୃଦୟ ଜଳୁଛି ସେଥିରେ, କିନ୍ତୁ ଆମେ ଏଥିରୁ ଉଦ୍ଧାର ହେବା ପାଇଁ ଉପାୟ କରୁନାହୁଁ। ତେଣୁ ଭଗବାନ ଆସିକିରି ଏ ବ୍ରଜେନ୍ଦ୍ର ନନ୍ଦନ ଯେ ସେ ଆସିକିରି ସମସ୍ତେ ଉଦ୍ଧାର କଲେ ଭଗବାନ ନାମରେ। ହା ପ୍ରଭୁ ନନ୍ଦ ସୁତ ବୃଷଭାନୁ ସୁତା ଯୁତ, ହା ପ୍ରଭୁ ନନ୍ଦ ସୁତ ବୃଷଭାନୁ ସୁତା ଯୁତ, କରୁଣା କର କରୁଣା କର ନରୋତ୍ତମ ଦାସ କୟ ନାଠେଲିଆ ରଙ୍ଗା ପାଏ, ନରୋତ୍ତମ ଦାସ କୟ ନାଠେଲିଆ ରଙ୍ଗା ପାଏ, ତମା ବିନା କେ ଆଛେ ଆମାର, ତମା ବିନା କେ ଆଛେ ଆମାର, ହରି ହରି ବିଫଲ ଜନମ ଗୋଆଇନୁ, ହରି ହରି ବିଫଲ ଜନମ ଗୋଆଇନୁ। ଜଣେ ନରୋତ୍ତମ ଦାସ ଠାକୁର ଏହିଭଳି ଭାବେ କହୁଛନ୍ତି। ଆମେ ଜାଣିଶୁଣିକିରି ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇନାହିଁ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇକରି ଏ ଧାରାକୁ ଆସିକରି ମଧ୍ୟ ପୁଣି ବିଷ ଖାଉଛନ୍ତି, ଜାଣିଆ ଶୁଣିଆ ବିଷ ଖାଇନୁ, ଏ ଭଗବାନ କଥା ଶୁଣୁନାହାନ୍ତି, ଜାଣିଆ ଶୁଣିଆ ବିଷ ଖାଉ। ତେଣୁ ଏଇଭଳି ଭାବରେ ବିଷର କଥା ରହିଛି। ତେଣୁ ଏ ଶ୍ଳୋକରେ କହୁଛନ୍ତି, ଇଏ କହୁଛନ୍ତି ବିଷ ଗୋଟେ ଏଭଳି ରହିଛି, ବିଷକୁ ଜଣେ ଏଇ ଗୋଟେ ବୈଜ୍ଞାନିକମାନଙ୍କର ଲେବୁଲରେ ଗୋଟେ ରହିଛି କଥା। ବୈଜ୍ଞାନିକମାନେ ସବୁ ଯେତେ ସବୁ କେମିକାଲ ସବୁ ରହିଛି, ଯେତେ ରସାୟନ ପଦାର୍ଥ ରହିଛି, ତାହାର ସବୁ କ୍ୟାରେକ୍ଟରିଷ୍ଟିକ୍, ତାହାର କ'ଣ ସବୁ, ତାହାର କିଭଳି ଭାବରେ ରଙ୍ଗ କିଭଳି ଭାବରେ, ତାହାର ସ୍ୱାଦ କିଭଳି ଭାବରେ, ତାହାର କ'ଣ ତାର କମ୍ପୋଜିସନ୍ କିଭଳି ଭାବରେ, ଏହିଭଳି ଭାବରେ କେମିକାଲ କମ୍ପୋଜିସନ୍ ଇତ୍ୟାଦି ସବୁ ସେମାନେ ସବୁ ନିର୍ଣ୍ଣୟ କରିଛନ୍ତି ବୈଜ୍ଞାନିକମାନେ। କିନ୍ତୁ ଇଏ ଗୋଟେ ରହିଛି, ଗୋଟେ ଗୋଟେ ରହିଛି, ଗୋଟେ ଏଲିମେଣ୍ଟ ରହିଛି, ତା ନାଁ ହେଉଛି ପଟାସିୟମ୍ ସିଆନାଇଡ଼। ପଟାସିୟମ୍ ସିଆନାଇଡ଼ ଗୋଟେ ରହିଛି, ଯେଉଁଟାକୁ ଜିଭରେ ପକାଇଦେଲା ମାନେ ଜଣେ ମୃତ୍ୟୁବରଣ କରିବ, ଏଭଳି ବିଷ ସିଏ ପଟାସିୟମ୍ ସିଆନାଇଡ଼। ତେଣୁ ସେ ପଟାସିୟମ୍ ସିଆନାଇଡ଼ର କିଭଳି ଭାବରେ ତା'ର ଟେଷ୍ଟ ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି। ଯିଏ ସ୍ୱାଦ ନେବା ପାଇଁ ଜାଣିବା ପାଇଁ ଚାହୁଁଛି ସେ ମୃତ୍ୟୁବରଣ କରୁଛି ପଟାସିୟମ୍ ସିଆନାଇଡ଼ ଏଇଭଳି ଭାବରେ। ହଳାହଳ ବିଷ, ବିଷରେ ମଧ୍ୟ ବିଭିନ୍ନ ପ୍ରକାର ରହିଛି, ସମୟ ବିଭିନ୍ନ ପ୍ରକାର ତା'ର ରହିଛି, ଲେବୁଲ ରହିଛି। ଏ ହଳାହଳ ବିଷ କହିଲେ ଛୁଇଁଦେଲା ମାନେ ମୃତ୍ୟୁବରଣ କରିବ। ଇଏ ଯେଉଁ ଆସିଥିଲା ପୁତନା ଆସିଥିଲା, ସେ ହଳାହଳ ବିଷ ବଳିକିରି ଆସିଥିଲା। ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଧିରାସ ନା ଜିଘାସ ଏବେ ହରେ ସ୍ତନଂ ଦତ୍ତ୍ୱା ଅପସଦ୍ଗତିମ୍। ପୁତନା ଭଗବାନ ଯେତେବେଳେ ଛଅ ଦିନ ରହିଥିଲେ, ଏ ଭାଗବତ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏବଂ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଏଇ ଲୀଳାଟିକୁ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ। ଏ ଯେ ପୁତନା ଯେଉଁ ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ସ୍ତନରେ କାଳକୁଟ ବିଷ ବଳିକିରି ଆସିଥିଲା, କିନ୍ତୁ ଭଗବାନ ଯେଉଁ ତା'ର ସ୍ତନକୁ ପାନ କଲେ, ତାଙ୍କୁ ଯଦିଓ ହତ୍ୟା କଲେ କିନ୍ତୁ ତାକୁ ମାତୃଗତି ପ୍ରଦାନ କଲେ। ତାଙ୍କ ମା ଯଶୋଦାଙ୍କର ଯେଉଁ ସ୍ଥାନ ଭଗବାନ ଦେଇଛନ୍ତି, ଏବଂ ତାଙ୍କର ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କିଳିମ୍ବା, ସେ ଦୁଇ ଜଣଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି, ସେଇ ସ୍ଥାନ ଦେଲେ ଇଏ ପୁତନାକୁ। ହଳାହଳ ବିଷ ବଳିକିରି ଆସିଥିଲା ସ୍ତନରେ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଯିବା? ଉଦ୍ଧବ ଏଇ ଶ୍ଳୋକଟି କହିଛନ୍ତି, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା ସେ କହୁଛନ୍ତି। ଏଭଳି ଭଗବାନ ଦୟାଳୁ, ତାଙ୍କୁ ହତ୍ୟା କରିବା ପାଇଁ ଆସିଥିବା ବ୍ୟକ୍ତିକୁ ମଧ୍ୟ ସେ ମାଆଙ୍କର ଗତି ପ୍ରଦାନ କରୁଛନ୍ତି। ଆଉ ଯେଉଁମାନେ କିଂ ପୁନଃ ଶ୍ରଦ୍ଧା ବକ୍ତା କ'ଣ କିଂ ପୁନଃ ଶ୍ରଦ୍ଧା ବକ୍ତା କୃଷ୍ଣାୟ ପରମାତ୍ମନେ ଯଚ୍ଛନ୍ ପ୍ରିୟତମ କିଂ ନୁ ରକ୍ତାତନ୍ ମାତରଂ ଯଥା। ତାଙ୍କ ମାତାମାନେ, ତାଙ୍କର ଯଦିଓ ଜଣେ ମାତା ଯଶୋଦା, କିନ୍ତୁ ଏଠି ମାତାମାନେ ବହୁବଚନ କୁହାଯାଇଛି, କାହିଁକି ନା ଭଗବାନଙ୍କ ଗୋଟେ ଲୀଳା ହେଇଥିଲା, ଯେଉଁ ଲୀଳାରେ ଭଗବାନ ନିଜକୁ ବିସ୍ତାର କରିଥିଲେ। ଯେତେ ସଂଖ୍ୟକ ବତ୍ସା ଥିଲେ, ଯେତେ ସଂଖ୍ୟକ ଗୋପାଳକ ଗୋପବାଳକ ଥିଲେ ବା ତାଙ୍କ ସଖା ଥିଲେ, ଭଗବାନ ନିଜକୁ ବିସ୍ତାର କରିଥିଲେ। ଅଘାସୁର ହତ୍ୟା ବଦ୍ଧ ଲୀଳାରେ ଏଇ ଲୀଳାଟି ହେଇଥିଲା, ବ୍ରହ୍ମା ଯେତେବେଳେ ଚୋରି କରି ନେଇଯାଇଥିଲେ, ଭଗବାନ ନିଜକୁ ବିସ୍ତାର କରିଥିଲେ। ଏବଂ ଭଗବାନ ସେତିକି ବିସ୍ତାରିତ ହୋଇକରି ସେମାନଙ୍କର ମାଆଙ୍କର ସ୍ତନ୍ୟପାନ କରିଥିଲେ, ଏବଂ ସେ ଗାଭୀମାନଙ୍କୁ ମଧ୍ୟ ସେ ଦୁଗ୍ଧକୁ ପାନ କରିଥିଲେ। ତେଣୁ ମାତରଂ ଶବ୍ଦ ବ୍ୟବହାର କରାଯାଇଛି, ବହୁ ବଚନ କୁହାଯାଇଛି। ତେଣୁ ତାଙ୍କ କଥା ଆଉ କ'ଣ କହିବା? ଯିଏ କିଙ୍ଗ ପୁନଃ, ତାଙ୍କ କଥା ଆଉ କ'ଣ କହିବା? ଯିଏ କିଙ୍ଗ ପୁନଃ ଶ୍ରଦ୍ଧା, ଶ୍ରଦ୍ଧାର ସହିତ ସେ ତାଙ୍କ ପୁତ୍ର ବୋଲି ଭାବିକରି କୃଷ୍ଣଙ୍କୁ, ସେମାନେ ଜାଣିନାହାନ୍ତି ଏ ଭଗବାନ ବୋଲି, ସେମାନେ ଭାବୁଛନ୍ତି ଇଏ ମୋର ପୁତ୍ର, କାରଣ ଭଗବାନ ତାଙ୍କ ପୁତ୍ର ରୂପରେ ରୋଲ୍ କରୁଥିଲେ। ତେଣୁ ଶ୍ରଦ୍ଧାର ସହିତ ଭକ୍ତିର ସହିତ ତାଙ୍କର ପ୍ରିୟତମ ବସ୍ତୁକୁ ପ୍ରଦାନ କରୁଛନ୍ତି, ତାଙ୍କ କଥା କ'ଣ କହିବା? ଏଭଳି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି। ତେଣୁ ଏ ଯେଉଁ ରହିଛି ବିଷ ରହିଛି, ଏ ହଳାହଳ ବିଷକୁ ଶିବଜୀ ପାନ କରିଥିଲେ ସମୁଦ୍ର ମନ୍ଥନ ଲୀଳାରେ। ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା, ପ୍ରଥମେ ଏଇ ବିଷ ବାହାରିଥିଲା, ଅଷ୍ଟମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବିଷ ଯେତେବେଳେ ବାହାରିଥିଲା, ଦେବତାମାନେ ଏବଂ ଅସ୍ତ୍ରମାନେ ସବୁ ଆସିକରି ଶିବଜୀଙ୍କୁ ପ୍ରାର୍ଥନା କରିଥିଲେ, ଏମିତିକି ସେଠି ଭଗବାନ ସେଠି ଥିଲେ, ସେ ହେଉଛନ୍ତି ଅଜିତ। ଭାଗବତମ ଅଷ୍ଟମ ସ୍କନ୍ଧରେ ଏ ପାଞ୍ଚରୁ ବାହାର ଏଇ ସାତଟି ଅଧ୍ୟାୟରେ, ଏ ଆଠଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି, ସମୁଦ୍ର ମନ୍ଥନ ଲୀଳା ବା କ'ଣ ଷଷ୍ଠମାନଙ୍କ ସମୟରେ ଏ ଲୀଳାଟି ହେଇଥିଲା। ଭଗବାନଙ୍କ ଜଣେ ଅବତାର ଆସିଥିଲେ, ସେ ହେଉଛନ୍ତି ଅଜିତ, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ। ତେଣୁ ଅଜିତ ଭଗବାନଙ୍କ ସହିତ ଦେବତାମାନେ ଏବଂ ଅସୁରମାନେ ଯାଇକରି ଭଗବାନଙ୍କୁ ସ୍ତୁତି କରିଥିଲେ, ଶିବଜୀଙ୍କୁ ସ୍ତୁତି କରିଥିଲେ, ଯଦିଓ ଭଗବାନ ସେଠି ଅଛନ୍ତି। ତେଣୁ ଭଗବାନ ତାଙ୍କର ଭକ୍ତଙ୍କୁ ଯଶ ପ୍ରଦାନ କରିବା ପାଇଁ ଭଗବାନ ତାଙ୍କୁ ଶିବଜୀଙ୍କ ପାଖକୁ ନେଇଯାଇଥିଲେ, ଏବଂ ଶିବଜୀ ସେ ହଳାହଳ ବିଷକୁ ପାନ କରିଥିଲେ। ତେଣୁ ସିଏ ନୀଳକଣ୍ଠରେ ପରିଣତ ହୋଇଯାଇଥିଲେ, ନୀଳକଣ୍ଠରେ ପରିଣତ ହୋଇଯାଇଥିଲେ ନୀଳକଣ୍ଠ, ତା ପୂର୍ବରୁ ସେ ଗୌରବର୍ଣ୍ଣ ଥିଲେ। କର୍ପୂର ଗୌରମ କରୁଣାବତାରମ, କର୍ପୂର ଗୌରମ ଅବତାରମ ସଂସାର ସାରମ ଭୁଜଗେନ୍ଦ୍ରହାରମ, ସଂସାର ସାରମ ଭୁଜଗେନ୍ଦ୍ରହାରମ ସଦାବସନ୍ତମ ହୃଦୟାରବିନ୍ଦେ, ସଦାବସନ୍ତମ ହୃଦୟାରବିନ୍ଦେ ଭବଂ ଭବାନୀ ସୈତଂ ନମାମି, ଭବଂ ଭବାନୀ ସୈତଂ ନମାମି, ଭବଂ ଭବାନୀ ସୈତଂ। ଯଦିଓ ସେ ବିଷ ପାନ କରିଦେଲେ କିନ୍ତୁ ସେ ବିଷକୁ ନିଜ କଣ୍ଠରେ ଧାରଣ କଲେ, ତେଣୁ ସେ ନୀଳକଣ୍ଠ ହୋଇଗଲେ, ଗୌରବର୍ଣ୍ଣ କର୍ପୂର ଗୌରବ, କିନ୍ତୁ ସେ ନୀଳକଣ୍ଠରେ ପରିଣତ ହୋଇଗଲେ, ଏ ତାଙ୍କର ଶୋଭା ବଢ଼ିଗଲା। ତେଣୁ ଏହାର ବହୁତ ତାତ୍ପର୍ଯ୍ୟ ରହିଛି। କିନ୍ତୁ ଆମର କହିବାର କଥା, ଏ ଶିବଜୀ ଏ ହଳାହଳକୁ ପାନ କରିଦେଇଥିଲେ, ବିଷକୁ ପାନ କରିଦେଲେ, ସିଏ ଜୀର୍ଣ୍ଣ କରିଦେଇଥିଲେ, ଜୀର୍ଣ୍ଣ ମାନେ ତାଙ୍କ କଣ୍ଠରେ ରଖିଲେ, ବହୁତ ପେଟ ଭିତରକୁ ନେଲେନି, କାରଣ ସେ ତାଙ୍କ ଭିତରେ ମଧ୍ୟ ବହୁତ ଜୀବ ରହିଛି, ଆମେ ସବୁ ତାଙ୍କ ଠାରୁ ଆସୁଛେ, ସିଏ ଆମର ପିତା। କିନ୍ତୁ ସେ କଣ୍ଠରେ ଧାରଣ କଲେ, ସେଇଠି ରହିଛି ବର୍ତ୍ତମାନ, ଏ ପର୍ଯ୍ୟନ୍ତ ରହିଛି, ନୀଳକଣ୍ଠ ହେଇକି ରହିଛି ନା, ସେ ବିଷ ରହିଛି ବା ସେ ତାକୁ ଜୀର୍ଣ୍ଣ କରିଦେଇଥିବେ, ଯାହା ବି ହେଉ ଆମେ ସେ କେତେ କହିପାରିବୁ ନାହିଁ। ତେଣୁ ଏ ଯେଉଁ ରହିଛି ତେଜି ଆଶା, ଇଏ କହୁଛନ୍ତି ନାହଂ ହଳାହଳ ମାନି, ହଳାହଳ ବିଷକୁ ମଧ୍ୟ ଏ ଯେଉଁ ବ୍ରାହ୍ମଣର ସମ୍ପତ୍ତି ରହିଛି, ଭଗବାନ କହୁଛନ୍ତି ଏଇଟାକୁ ହଳାହଳ ବିଷଂ ମାନି, ମୁଁ ବିଷକୁ ଯେଉଁ ବହୁତ ଉଗ୍ର ବିଷ ରହିଛି, ହଳାହଳ ବିଷ, ସବୁ ବିଷ ଗୋଟେ କାଟେଗୋରିର ନୁହଁ, ବିଭିନ୍ନ ପ୍ରକାର କାଟେଗୋରିର ବିଷ ରହିଛି, ତେଣୁ ହଳାହଳ ବିଷ ଏଭଳି ଜୁହାରେ ସ୍ପର୍ଶ ହୋଇଗଲା ମାନେ ସେମାନେ ସବୁ ମୃତ୍ୟୁବରଣ କରିବେ, ଆମର ସବୁ ବିଷ କନ୍ୟା ସବୁ ରହିଛନ୍ତି, ଏସବୁ ବହୁତ ଘଟଣା ରହିଛି। ତେଣୁ ଏ ଯେଉଁ ବିଷ, କିନ୍ତୁ ତାହାର ମଧ୍ୟ ପ୍ରତିକ୍ରିୟା ରହିଛି, ପ୍ରତିକ୍ରିୟା କହିଲେ ତାହା ବିଷକୁ ମଧ୍ୟ ଯେଉଁ ଯେଉଁ ଗଦ ପଦ ସବୁ ରହିଛି ତାଦ୍ୱାରା ତାକୁ ବିଷ ତାର ବିଷରୁ ମୁକ୍ତ କରିଦେଇପାରିବେ, ଜଣେ ବିଷରୁ ମୁକ୍ତ ହୋଇଯିବେ, ସେ ପୁଣି ଜୀବନ ଯାହା ପ୍ରାପ୍ତ ହୋଇଯିବେ ସେମାନେ। କିନ୍ତୁ ବ୍ରହ୍ମସ୍ୱଙ୍ଗୀ ବିଷଂ ପ୍ରୋକ୍ତଂ ନାଶ ପ୍ରତିବିଧିର୍ଭୁବି, କିନ୍ତୁ ବ୍ରହ୍ମ ସମ୍ପତ୍ତି ଯେଉଁ ରହିଛି ଇଏ ବିଷଠାରୁ ମଧ୍ୟ ଆହୁରି ଗୁରୁତର, ବିଷଠାରୁ ମଧ୍ୟ ଆହୁରି ଗୁରୁତର, କାହିଁକି ନା ତାର କୌଣସି ପ୍ରତିବିଧି, ତାର କୌଣସି ପ୍ରତିକାର ନାହିଁ, ଭୁବି କହିଲେ ପୃଥିବୀ ପୃଷ୍ଠରେ ତାର କୌଣସି ପ୍ରତିବିଧି ନାହିଁ ବା ତାର କୌଣସି ପ୍ରତିକାର ନାହିଁ, ବ୍ରହ୍ମସହରଣ କରିଦେଲା ତାର ଗୋଟେ ଏଇଭଳି ଭାବରେ କରିଦେଲେ ସେଠି ବ୍ରହ୍ମସ ଯେଉଁ ପାପ ରହିଛି ଦୂର ହୋଇଯିବ, ନା ତାର କୌଣସି ପ୍ରତିକାର ନାହିଁ ଭଗବାନ କହୁଛନ୍ତି। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, 33 ନମ୍ବର ଶ୍ଳୋକରେ କୁହାଯାଉଛି ଯେ କିଂ ଶିବ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କିଂ ଦୁର୍ଜରମ ଅନ୍ନମିବ ନ ବିଷାଦ, ଦୁର୍ଜର ଯେଉଁ ରହିଛି ଅନ୍ନ ରହିଛି, ଅନ୍ନଟାକୁ ଯେମିତି ଦୁର୍ଜର କହିଲେ ଯେଉଁ ତାକୁ କ'ଣ ହଜମ କରିହେବ ନାହିଁ ସେଇଭଳି ଭାବରେ ବିଷ ନା ନା ଅତି ବିଷଠାରୁ ମଧ୍ୟ ଆହୁରି ତୀବ୍ର, ବିଷ ମଧ୍ୟ ଜୀର୍ଣ୍ଣ କରି ହେଇପାରିବ କିନ୍ତୁ ବିଷଠାରୁ ମଧ୍ୟ ଅତି ତୀବ୍ର, ଏଇ ଏଇ ଉଦ୍ଦେଶ୍ୟରେ ଭଗବାନ ଏଇ ଦୁଇଟି ଶ୍ଳୋକରେ କହିବେ। ତେଣୁ ହଳହଳ ଶମ୍ଭୁ ଜରାମାସ ହେବ, ହଳହଳକୁ ଶମ୍ଭୁ ଜୀର୍ଣ୍ଣ କରିଦେଇଥିଲେ ଶିବ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଆଉ ସେ ପ୍ରତିବିଧି ତାହାର ପ୍ରତିକ୍ରିୟା ରହିଛି, ଶିବଜୀଙ୍କ ପାଖରେ ସେ ଶକ୍ତି ରହିଛି, ସେ ତାକୁ ଜୀର୍ଣ୍ଣ କରିଦେଲେ, କିନ୍ତୁ ଇଏ ଯେଉଁ ରହିଛି ଏଇଟା କୌଣସି ଜୀର୍ଣ୍ଣ କରିହେବ ନାହିଁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମସ୍ୱଂ ପ୍ରସିଦ୍ଧ ବିଶ୍ୱତ୍ୱ ବିଷମ ଇତ୍ୟାହ, ବ୍ରହ୍ମସ୍ୱ ମାନେ ଆମକୁ ଲାଗିବ କ'ଣ ଏଇ ବ୍ରହ୍ମ ସମ୍ପତ୍ତି ଆମେ ନେଇଯିବା ହରଣ କରିନେବା, ଆମ ମନ୍ଦିରରୁ ବହୁତ ବ୍ୟକ୍ତି ହରଣ କରି ନେଇଯାଉଛନ୍ତି, ଚୋରି କରି ନେଇଯାଉଛନ୍ତି, ସେମାନେ ଜାଣିପାରୁନାହାନ୍ତି ଯେ ତା ଫଳରେ କ'ଣ ତାକୁ ଭୋଗ କରିବାକୁ ପଡ଼ିବ, ସେମାନେ ଜାଣିନାହାନ୍ତି। ଏ ଆମର ବହୁତ ସମୟ ବହୁତ ସବୁ ଆସି ଚୋରି ହୋଇଯାଉଛି, ଚୋରି ହୋଇଯାଉଛି, ବ୍ରହ୍ମ ଏ ଭଗବାନଙ୍କର ସମ୍ପତ୍ତି, ଆମର ଗୁରୁଦେବଙ୍କର ସମ୍ପତ୍ତି, ବ୍ରାହ୍ମଣଙ୍କର ସମ୍ପତ୍ତି, ବ୍ରହ୍ମସ୍ୱ ଯେ ତାହାର କ'ଣ ଫଳ ଅଛି ସେମାନେ ଜାଣିନାହାନ୍ତି। ଆମେ ଏଠି କୁହାଯିବ, ଦୁଇଟି ଶ୍ଳୋକରେ କୁହାଯିବ, ଆମେ କହିବା। ତେଣୁ ଏଠି କହୁଛନ୍ତି ଶିବ ସନାତନଙ୍କୁ ସେମିତି କହୁଛନ୍ତି, ବିଷଂ ମାରକମ ଇତ୍ୟର୍ଥ, ବିଷ କହିଲେ ମାରିଦେବ, ମାରିଦେବ, ଜୀବନ ନେଇଯିବ। ପ୍ରତିକ୍ରିୟା ଏଇ ବିଷର କିନ୍ତୁ ପ୍ରତିକ୍ରିୟା ରହିଛି କିଭଳି ଭାବରେ ନା, ମଣି ମନ୍ତ୍ରାଦି ବି ପ୍ରତିକାର ଅସ୍ତି ହିଁ ହେବ। ଯେଉଁମାନେ ଆଦିବାସୀମାନେ କେତେଜଣ ରହିଛନ୍ତି ସେମାନେ ସବୁ ଗଦ ରହିଛି, ଗଦକୁ ଶୁଙ୍ଘେଇ ଦେଲେ ସିଏ ତାଙ୍କର ବିଷ ଚାଲିଯିବ, ଏଭଳି ରହିଛି ସାପ। ସେମାନେ ସବୁ କେଳା ବଂଶ କୁହାଯାଏ, କେଳା ସାପୁଆ କେଳା, ସେମାନେ ସବୁ ସାପ ଧରିକି ନୃତ୍ୟ କରନ୍ତି, ସାପ ସହିତ ଖେଳନ୍ତି, ସେମାନେ ସାପ ଧରି ଖେଳନ୍ତି, କାରଣ ତାଙ୍କ ପାଖରେ ଗଦ ରହିଛି। ସେ ଗଦ ଦ୍ୱାରା ଯଦି ସାପ ଦଂଶନ କଲେ ମଧ୍ୟ ସେ ଗଦ ଦ୍ୱାରା ସେ ଭଲ ହୋଇଯିବେ। ଏ ବିଷର ପ୍ରତିକ୍ରିୟା ରହିଛି, ସର୍ପର ବିଷର ପ୍ରତିକ୍ରିୟା ରହିଛି, କିନ୍ତୁ ବ୍ରହ୍ମସ୍ୱମେବ ପ୍ରକର୍ଷଣ ନ୍ୟାୟ ପ୍ରଦର୍ଶନାଧୀନ ଉକ୍ତମ। ତେଣୁ ଏଇଟାକୁ ନ୍ୟାୟ ଭାବରେ ପ୍ରଦର୍ଶନ କରିକି ଏଇ କ'ଣ ଏଇ ଯେଉଁ ରହିଛନ୍ତି ମୃଗ, ରାଜା ମୃଗଙ୍କର ଜୀବନୀରୁ ଆମକୁ ଏଇ ଶିକ୍ଷା ପ୍ରଦାନ କରୁଛନ୍ତି। ଆ ପର ଶ୍ଳୋକରେ ସେଇଟା କହିବେ କେମିତି ଏଇ ଯେଉଁ ରହିଛି ବ୍ରହ୍ମସ୍ୱ ହରଣ କଲେ କ'ଣ ହେବ, ତାର ଫଳ କ'ଣ ହେବ, ଆ ପର ଶ୍ଳୋକରେ କହିବେ। ତେଣୁ ଏଇଭଳି ଭାବରେ ଏଇ ଶ୍ଳୋକରେ ଖାଲି କହୁଛନ୍ତି ବିଷର ଯେମିତି ପ୍ରତିକ୍ରିୟା ରହିଛି, ଆମେ ବିଷ ଜଣେ ସାପ ଦଂଶନ କରିଦେଇଛି କିନ୍ତୁ ତାଙ୍କୁ ଗଦପଦ ଦେଇକରି ବା ଆମର ଡାକ୍ତରଖାନାକୁ ନେଲେ ମଧ୍ୟ ସେମାନେ ସବୁ ରହିଛି, ସେମାନେ ଯେଉଁ ଔଷଧ ତିଆରି କରୁଛନ୍ତି ସେ ଔଷଧ ମଧ୍ୟ ସେ ବିଷରେ ତିଆରି କରୁଛନ୍ତି। ବିଷର ଔଷଧ ହେଉଛି ବିଷ, ବିଷର ଔଷଧ ହେଉଛି ବିଷ, ବିଷକୁ ବିଷ ଦ୍ୱାରା କାଟି ହେବ। ଏ ଗୋଟେ ଶ୍ଳୋକ କଥା ରହିଛି ମହାଭାରତରେ ବର୍ଣ୍ଣନା କରାଯାଇଛି, ପାଣ୍ଡବମାନେ ପାଣ୍ଡବମାନଙ୍କର ଏତେ ସବୁ ଭଲ ଗୁଣ ଥିଲା, କୌରବମାନେ ତାଙ୍କୁ ସବୁବେଳେ ଈର୍ଷା କରୁଥିଲେ, ବିଶେଷ ଭାବରେ ତାଙ୍କର ମୁଖ୍ୟ ଯେ ହେଉଛି ଦୁର୍ଯ୍ୟୋଧନ, ଏବଂ ଭୀମଙ୍କର ବହୁତ ବଳ ଥିଲା ଭୀମଙ୍କର, ତେଣୁ ଭୀମଙ୍କ ପ୍ରତି ତାଙ୍କର ବେଶୀ ଈର୍ଷା। ଭୀମକୁ କେମିତି ପ୍ରଥମେ ହଟା ମାରିବା ଏଇଭଳି ଭାବେ ଯୋଜନା ଚାଲେ ପିଲାଦିନରୁ, ଛୋଟ ପିଲାଦିନରୁ। କୁନ୍ତିଦେବୀ ତାଙ୍କ ସ୍ତୁତିରେ ସେଇଟା କହିଛନ୍ତି, ବିଷାଦ ମହାଗ୍ନି ଏଇସବୁ ବିଭିନ୍ନ ପ୍ରକାର କୌରବମାନେ ପାଣ୍ଡବମାନଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ତେଣୁ ସେ ଯେଉଁ ରହିଥିଲେ ହସ୍ତିନାପୁରରେ, ସେ ଯମୁନା ନଦୀ ତଟରେ ଏଇସବୁ ରହିଛି, ଯମୁନା ଗଙ୍ଗା ଗଙ୍ଗା ତଟରେ ରହିଛନ୍ତି, ଗଙ୍ଗା ତଟରେ ରହିଛନ୍ତି, ତେଣୁ ଗଙ୍ଗା ତଟରେ ଗୋଟେ ବହୁତ ସୁନ୍ଦର ପ୍ରାସାଦ ନିର୍ମାଣ କରିଥିଲେ ଆମର ଯେଉଁ ରହିଛନ୍ତି କିଏ, ଧୃତରାଷ୍ଟ୍ର ମହାରାଜ, ପିଲାମାନେ 100 ପୁତ୍ର ତାଙ୍କର ଏବଂ ପାଣ୍ଡବ 5 ପୁତ୍ର ରହିଥିଲେ, ମିଶିକି ଚଳୁଥିଲେ। ପାଣ୍ଡବମାନଙ୍କର ଯେଉଁ ରହିଛନ୍ତି ପାଣ୍ଡୁ ତ ମୃତ୍ୟୁବରଣ କରିଗଲେ, ତେଣୁ ସେ ଏଇଭଳି ଭାବରେ ରହୁଥିଲେ। କୌରବମାନେ ସେଠି ଗୋଟେ ବିଶା ବହୁତ ସୁନ୍ଦର ପ୍ରାସାଦ ନିର୍ମାଣ କରିଦେଇଥିଲେ, ନଦୀ କୂଳରେ ରହିକରି ସବୁ ବହୁ ପ୍ରକାର ବିହାର କରିବେ ସେଥିପାଇଁ ବ୍ୟବସ୍ଥା କରିଥିଲେ। ତେଣୁ ଗୋଟେ ଥର କୌରବମାନେ ଗୋଟେ ଭୋଜି କଲେ, ବନଭୋଜି କରିବା ପାଇଁ ସବୁ କରିକିରି କଲେ, ସବୁ ଲଡ଼ୁ ତିଆରି ହେଲା, ବହୁତ ସୁନ୍ଦର ସୁନ୍ଦର ଲଡ଼ୁ ତିଆରି କଲା। ଭୀମ ତ ବହୁତ, ଭୀମଙ୍କର ତ ଖାଦ୍ୟ ବହୁତ ରହିଛି, ଖାଦ୍ୟ ଗ୍ରହଣ କରି ତାଙ୍କର ତ ବୃକୋଦର, ତାଙ୍କ ଉଦରରେ ଜଣେ ବୃକ ରହିଛି, ସେଥିପାଇଁ ବୃକୋଦର ବୋଲି ତାଙ୍କ ନାଁ ହୋଇଛି। ତେଣୁ କ'ଣ କଲେ, ଲଡ଼ୁରେ ବିଷ ମସେଇକିରି ତାଙ୍କୁ ଦେଇଦେଲେ, ବିଷ ଲଡ଼ୁ ସେ ଖାଇକିରି ମୃତ୍ୟୁବରଣ କଲେ। ତେଣୁ ଯେତେବେଳେ ମୃତ୍ୟୁବରଣ କଲେ ତାଙ୍କୁ ପକେଇଦେଲେ, ସେ ଗଙ୍ଗା ନଦୀରେ ପକେଇଦେଲେ, ଗଙ୍ଗା ନଦୀରେ ପକେଇକିରି କ୍ରନ୍ଦନ ବାହାରକୁ ଦେଖିକି କ୍ରନ୍ଦନ କଲେ, କୁଆଡ଼େ ଗଲା କୁଆଡ଼େ ଗଲା କହିକି କ୍ରନ୍ଦନ କଲେ। ଏ ପାଣ୍ଡବମାନେ ମଧ୍ୟ କ୍ରନ୍ଦନ, ଅନ୍ୟମାନେ ଚାରି ଭାଇ କ୍ରନ୍ଦନ କରୁଛନ୍ତି, ତେଣୁ ଫେରିକିରି ଆସିଲେ, ଫେରିକିରି ଆସିଲେ ସମସ୍ତେ ଜାଣିଲେ ଯେ ଭୀମ ମୃତ୍ୟୁବରଣ କଲେ, ଏ ଯେଉଁ ଗଙ୍ଗା ନଦୀରେ ଏ ସୁଅରେ କୁଆଡ଼େ ପଳେଇଗଲେ, ଭିତରୁ ଦବିଗଲେ, ମୃତ୍ୟୁବରଣ କଲେ, ଆଉ ତାଙ୍କ ଶରୀର ମିଳିଲା ନାହିଁ ଏଇଭଳି ଭାବରେ କହିକିରି। ତେଣୁ କିନ୍ତୁ ଭୀମ ସେ ଯେଉଁ ରହିଛି ଗଙ୍ଗା ନଦୀ ଯେଉଁ ଆସିଛନ୍ତି, ସ୍ୱର୍ଗରୁ ଆସିଛନ୍ତି, ସ୍ୱର୍ଗରୁ ଆସିକିରି ପୃଥିବୀ ପୃଷ୍ଠରୁ ଦେଇକରି ସେ ଯାଇଛନ୍ତି ପାତାଳକୁ ଯାଇଛନ୍ତି, ତେଣୁ ସେ ସେଇ ଧାରାରେ ପାତାଳରେ ପ୍ରବେଶ କଲେ। ପାତାଳରେ ଯେତେବେଳେ ପ୍ରବେଶ କଲେ ସେଠି ସବୁ ଶାଗ କ'ଣ ନାଗମାନେ ରହିଛନ୍ତି, ସାପମାନେ ରହିଛନ୍ତି, ତେଣୁ ସେମାନେ ସବୁ ଦଂଶନ କଲେ, ତାଙ୍କର ସବୁ ବିଷ ରହିଛି ଦଂଶନ କଲେ। ତେଣୁ ଇଏ ଯେଉଁ ବିଷ ପ୍ରାପ୍ତ ହୋଇଥିଲେ, ବିଷ ଦ୍ୱାରା ମୃତ୍ୟୁବରଣ କରିଥିଲେ, ସେ ବିଷକୁ ବିଷ ଦ୍ୱାରା ଭଲ ହୋଇଗଲା, ତାଙ୍କର ଜୀବନ ସେ ପାଇଲେ। ତେଣୁ ସେ ଜୀବନ ପାଇଲା ପରେ ସେ ସାପମାନଙ୍କୁ ଧରିକିରି ଗୋଟେ ସାପକୁ ଆଉ ଗୋଟେ ସାପକୁ ବାଡ଼େଇକିରି ତାଙ୍କୁ ସବୁ ମୃତ୍ୟୁ ତାକୁ ହତ୍ୟା କଲେ। ଏଇଭଳି ଭାବରେ ତାଙ୍କର ବାସୁକୀ ଥିଲେ, ବାସୁକୀ ନାଗ ତାଙ୍କର ଶ୍ରେଷ୍ଠ ମୁଖ୍ୟ ହେଉଛନ୍ତି ବାସୁକୀ, ଇଏ ଜଣେ ଭଗବାନଙ୍କ ବିଭୂତି ବାସୁକୀ, ଯାହାଦ୍ୱାରା ଏଇ ଯେଉଁ ହେଇଥିଲା ଯେଉଁ ସମୁଦ୍ର ମନ୍ଥନ ହେଇଥିଲା ବାସୁକି ନାଗ, ସେ ବାସୁକି ନାଗ ତେଣୁ ସେହି ସମୟରେ ଯେତେବେଳେ ଭୀମ ଅନ୍ୟମାନେ ଖବର ଯେତେବେଳେ ପାଇଲେ ବାସୁକି ଖବର ପାଇଲେ ଏଭଳି ଜଣେ ବ୍ୟକ୍ତି ଆସିଛନ୍ତି ଯିଏ ସବୁ ଆମର ସାପମାନଙ୍କୁ ହତ୍ୟା କରୁଛନ୍ତି, ତେଣୁ ସିଏ ବହୁତ ଶକ୍ତିଶାଳୀ ସାପମାନଙ୍କୁ ପଠାଇକିରି ତାଙ୍କୁ ବନ୍ଦୀ କରିକି ଆଣିଲେ। ବନ୍ଦୀ କରି ଆଣିଲା ପରେ ସେଠି ଜଣେ ଥିଲେ ଭୀମଙ୍କର, ତାଙ୍କର ଏଇ କୁନ୍ତିଦେବୀଙ୍କର, ତାଙ୍କର ପିତା କୁନ୍ତିଭୋଜଙ୍କର, ତାଙ୍କର ସମ୍ବନ୍ଧୀୟ ଜଣେ ସେଇଠି ଥିଲେ, ବାସୁକିଙ୍କର ସାଙ୍ଗ ହେବେ ବନ୍ଧୁ ହେବେ ସେଇଠି ଥିଲେ। ତେଣୁ ସିଏ ଯେତେବେଳେ ଦେଖିଲେ ତାଙ୍କୁ ପଚାରିଲେ ତୁମେ ତୁମର କ'ଣ ପରିଚୟ, ସେ କହିଲେ ମୁଁ ହେଉଛି ପାଣ୍ଡୁଙ୍କର ପୁତ୍ର ଭୀମ ଏଇଭଳି ଭାବରେ କହିଲେ। ତେଣୁ ଯେତେବେଳେ କହିଲେ ସେ ଜାଣିଲେ ଆରେ ଇଏ ଆମର ସମ୍ବନ୍ଧୀୟ ବ୍ୟକ୍ତି, ଆଙ୍କୁ ଆମେ ସମ୍ମାନ କରିବା। ତେଣୁ ତାଙ୍କୁ ତାଙ୍କର ସେଠି ରହିଛି ଅମୃତ କୁଣ୍ଡ ସବୁ ରହିଛି, ତେଣୁ ତାଙ୍କୁ ସେ ଅମୃତ କୁଣ୍ଡ ପ୍ରଦାନ କଲେ। ଗୋଟିଏ ଗୋଟିଏ ଅମୃତ କୁଣ୍ଡରେ ଗୋଟିଏ ଗୋଟିଏ ହଜାର ହାତୀର ବଳ ସେ ପ୍ରାପ୍ତ ହୋଇଗଲେ। ଗୋଟିଏ ଗୋଟିଏ କୁଣ୍ଡ ପାନ କରିକିରି ଗୋଟିଏ ଗୋଟିଏ ହଜାର ହାତୀର ବଳ ସେ ପ୍ରାପ୍ତ ହୋଇଗଲେ। ଏହିଭଳି ଆଠ କୁଣ୍ଡର ଅମୃତକୁ ସେ ପାନ କଲେ। ତେଣୁ ତାଙ୍କର ଆଗରୁ ଥିଲା, ପ୍ରଥମରେ ଥିଲା 2000 ହାତୀର ବଳ ଥିଲା, ଏବଂ ଇଏ ବର୍ତ୍ତମାନ 8000 ହାତୀର ବଳ ପାଇଗଲେ, 10000 ହାତୀର ବଳ ନେଇକି ଆସିଲେ ବର୍ତ୍ତମାନ। ତା'ପରେ ସେ ପୁଣି ଆସିଲେ, ତାଙ୍କୁ ଦେଖିକିରି ପାଣ୍ଡବମାନଙ୍କର ଆନନ୍ଦର ସୀମା ରହିଲା ନାହିଁ, କିନ୍ତୁ କୌରବମାନେ ଖାଲି ବାହାରକୁ ଦେଖିବା ପାଇଁ ଆନନ୍ଦ ପ୍ରଦାନ କଲେ। କିନ୍ତୁ ତାଙ୍କର ମନ ଆରେ ଇଏ ଅତ୍ୟାଚାର ପୁଣି କେମିତି ବଞ୍ଚିଲା। ଏହିଭଳି ଭାବରେ କୌରବମାନଙ୍କୁ ଚାଲିବ ଜୀବନ ସାରା, ସେ ଚାଲିବ କେମିତି ପାଣ୍ଡବମାନଙ୍କୁ ହତ୍ୟା କରିବେ। କିନ୍ତୁ ଆମର କହିବାର ଉଦ୍ଦେଶ୍ୟ ଥିଲା ବିଷର ଔଷଧ ହେଉଛି ବିଷ, ଡାକ୍ତରଖାନାରେ ଯେଉଁ ବିଷର ଔଷଧ ରହିଛି ଏ ବିଷ, ବିଷକୁ ନେଇକରି ପଏଜନର ଦାମ ରହିଛି। କେତେଜଣ ସାପ ଯେଉଁ ପାଳନ କରୁଛନ୍ତି ଏ ବିଷକୁ କାଢ଼ିକି ଏକ୍ସଟ୍ରାକ୍ଟ କରିକିରି ତାକୁ ସବୁ ପଠାଉଛନ୍ତି, ଏଇଟା ବିକ୍ରି ହେଉଛି, ବିଷ ବିକ୍ରି ହେଉଛି। ତେଣୁ ବିଷର ମଧ୍ୟ ବହୁତ କ'ଣ ବ୍ୟବହାର ସବୁ ରହିଛି, ଏବଂ ବିଷ ସବୁଠାରୁ ବଡ଼ ବ୍ୟବହାର ହେଉଛି ବିଷକୁ ବିଷ ଦ୍ୱାରା କାଟି ହେବ। ଜଣେ ଯଦି ନାଗ ସର୍ପ ଦ୍ୱାରା ଦଂଶନ ଦଂଶଦାୟୀ ମୃତ୍ୟୁବରଣ କରୁଛି, ଡାକ୍ତରଖାନାକୁ ଗଲେ ତାଙ୍କୁ ସେମାନେ ସେ ବିଷ ଔଷଧ ଦେବେ, ଯାହାଫଳରେ ସେ ପୁଣି ଭଲ ହୋଇଯିବ, ବିଷର ପ୍ରତିକ୍ରିୟା ରହିଛି। କିନ୍ତୁ ଭଗବାନ କହିବେ ଆଉ ପରଶ୍ରକରେ କହିବେ ଇଏ ଏଭଳି ବିଷ ତାର କୌଣସି, ଏଠିକି ତ କହିଲେ ପ୍ରତିକ୍ରିୟା ନାହିଁ, କହିଲେ ପ୍ରତିକ୍ରିୟା ନାହିଁ, ତାର କୌଣସି ଔଷଧ ନାହିଁ, ପ୍ରତିକ୍ରିୟା ନାହିଁ। ଆଉ ପରଶ୍ରକରେ କହିବେ ଏ ବିଷ କିଭଳି ଭାବରେ କାର୍ଯ୍ୟ କରୁଛି, ବିଷର କିଭଳି ଭାବରେ ମାରାତ୍ମକ ପ୍ରତିକ୍ରିୟା ରହିଛି, ଆଉ ପରଶ୍ରକରେ କହିବେ, ଆମେ ସେଇଟାକୁ ଆସନ୍ତାକାଲି ଆଲୋଚନା କରିବା। ଆମର କଥାକୁ ବିଶ୍ରାନ୍ତ ପୂର୍ବରୁ ଆମେ ନିରଞ୍ଜନ ପ୍ରଭୁଙ୍କୁ ଅନୁରୋଧ କରିବା ଭଗବାନଙ୍କ ନାମ କିଛି କୀର୍ତ୍ତନ କରିବେ।